ॐ नमो भगवते वासुदेवाय। भगवद्गीता तृतीय अध्याय कर्म जोगुर आम श्रवण करते गतकाली भगवान श्रीकृष्ण अर्जुन जो सन्देह रही दुईट कथा कहते ज्ञान जोग ज्ञानाधिकार कथा कहते कर्माधिकार कथा कहते से विचलित होती अधिकार तीनोटी स्थिति कर्माधिकार त्रिवर्ग जन कर्माधिकारी त्रिवर्ग धर्म अर्थ काम ज्ञानाधिकारी चतुर्वर्ग तार मुख्य लक्ष्य भक्ति अधिकारी तार प्रेम होचि लक्ष्य भगवान शुद्ध भक्ति प्रेम केमती लाभ कर आउ जीवन जहाँ सब रोचे तो अधिकार जिनपुर विचलित हेनी तापर से प्राधान्य दबनी कहीं अधिकार कमे से स्थित से रेणु अर्जुन को सन्देह दूर कले देख दुईट कथा कहीनि गोटे कथा कही निष्ठा पर निर्भर कै जो मैंने अशुद्ध चित्त व्यक्ति से मैंने ज्ञानाधिकार को स्तर गले च्युत हे पतन हम से कृत्रिम भाव सन्यास नहीं सन्यास अर्थ ये कर्म त्याग कर्म सन्यास जोटा कह जाए कर्म त्याग कर्मटा को छाड़ी अशुद्ध चित्त व्यक्ति रही पार ना से वैदिक कर्म को छाड़े कौन कर पापकर्म कर टीकार रखिए या परवर्त श्लोक कृत्रिम भाव तुम कह के भगवान विचार कर गोटे बद्ध जीव में वर्णाश्रम सिस्टम कले चारिटा जो रहा चारिटा भौतिक चारिटा आध्यात्मिक वर्ण आश्रम आध्यात्मिक विभाग में चारिटी आश्रम रहा प्रगति जो मैंने चाहिए आध्यात्मिक ब्रह्मचारी गृहस्थ मानप्रस्थ सन्यास यहाँ परमार्थ डिविजन परमार्थ विभाग आ भौतिक विभाग रहा ब्राह्मण क्षत्रिय वैश्य शूद्र विभाग करदे तर कर्म प्रायत जो मैंने अशुद्ध चित्त व्यक्ति प्रायत कलिजुग समस्त अशुद्ध चित्त राग द्वेष कर्म गोटे दुईटा जिनस रहा बड़ बड़ है कर्म दुईटा जिनस तैयारी हुए कर्म तुम जेकोसी कर्म कर ताधर राग गोटे आसो द्वेष गोटे आस राग मान आसक्ति द्वेष मान कर्म करवाम तुम्हारे से कर्म कर एकुटिया कर संगी दरकार किसी फल फल प्राप्त हेनी जो थे गोटे दोष आस दुईटा हूँ आम भक्तिर दुईटा हूँ बंधन कारण ये भगवत कर्म टा को भक्ति कहु भगवत कर्म निष्काम भाव में हवा दरकार बहुत बड़ दर्शन को जन जाणीदेला कहीदेला तार अधिकार भूल धारणा आम जिते शास्त्र शुद्ध करुचे श्रवण करुचे प्राक्टिकाल जिन जहाँ जीवन में आचरण करवाक पड़े आम अधिकार हिसाब से कर्मटा करने को पड़ो एवं प्रभु यदि आम भक्ति को स्वीकार कले कर्म को स्वीकार कले आम शुद्ध भावना को स्वीकार कले भगवत कृपार महतर कृपा आम उपर स्तर को जी तार व्यवस्था महाप्रभु करदेगले महाप्रभु नाम देदेगले तो नाम रुचि जीवर जन्मी बोली संबंध ज्ञान जेहेतु जीवर ना से कार नाम कर जार नाम करू जानी आम जो कृष्ण राधा कृष्ण नाम करती भल पाइबा ना जो जहाँ जहाँ प्रति गोटे भल पाइबा ना नाम करते कष तुम जन भल पा ना जाणी न खाली गोटे नामटा कर भल न पाल जन जो नाम उच्चारण हमें से तो भल पाइबा एत प्रकार व्यवस्था कराला भगवान नाम उच्चारण करते सुंदर श्रीविग्रह अणा क्या भल पाऊ देख ये हूँ सी केमी भल पाइब ना पंचरात्र विधि जमी आचार्य मैंने सेवा करदे एम गोपी मैंने फुल माँ करते ये बेस करते कीर्तन करते नृत्य करते भगवान को भल पाइबार जो जिनटा से नाम जो जन कह नाम कर नाम कौनटा कर तुम्हें नाम गोटा करनी से नामक्षर गुड़ा खाली माइंड गुटा तुम मन गुड़ा विचलित करुच तुम इंद्रिय विचलित करुच तुम्हें बहुत किसी समस्या पड़ु से तुम सब नामाक्षर गुड़ा कर सेटा क्षति नुहे नाम प्रभु सबकि पूरण करेंगे एमती ना नाम करवानी किंतु तुम्हें तुम अधिकार कर्माधिकार तुम्हें बस के नाम कर ତୁମେ କୃଷ୍ଣ ପାଇଁ କିଛି କର୍ମ କର, ତାଦ୍ୱାରା ତୁମେ ସ୍ୱୀକୃତି ଲାଭ କରିବ, କୃପାଟା ଲାଭ କରିବ, ତାଦ୍ୱାରା ତୁମର ସେଥିପାଇଁ ଗୁରୁଦେବ ସେଇଟା କୁହନ୍ତି ନା, ତୁମେ ଯଦି ଗୁରୁଗୃହ ସେବା ନ କଲ ତୁମର ଲକ୍ଷ ଲକ୍ଷ ନାମ ଗୁଡ଼ାକ ନାମ ଅପରାଧରେ ଯିବ ଯିବ ତୁମେ ତୁମର ତ ଅଧିକାରଟା ନାହିଁ, ତୁମେ ଖାଲି ବସିକି କ'ଣ କର, ଗୋଟେ ମାଇଣ୍ଡକୁ ବାଲାନ୍ସ କରିବା ପାଇଁ କିଛି ଗୋଟେ ଭିତରେ ଗୋଟେ ପଶିଯାଉଛି, ବାହାର କଥା ଗୋଟେ ଆସି ପଶିଯାଉଛି, ମୁଣ୍ଡକୁ ବିଚଳିତ କରୁଛେ ନାହିଁ, ଭଗବାନ ଭଲ ପାଇବା ପାଇଁ ନା କିଛି ନାହିଁ, ମନ୍ତ୍ରଟାକୁ ଆମେ ବ୍ୟବହାର କରୁଛେ କିନ୍ତୁ ଭୌତିକ ପ୍ରଭାବରୁ ରକ୍ଷା ପାଇବା ପାଇଁ, ଏଇଟା ମନ୍ତ୍ରର ଗୁଣ ଫଳ, ଏଇଟା ଅଟୋମେଟିକ୍ ହବ। ଆଶୀର୍ବାଦ ଭଗବାନ ସୁଶ୍ରୀଦର୍ଶନ ମିଶାଇ କହିଲେ ନା, ନାମର ମହିମାଟାକୁ ବେଶୀ ଭଗବାନ ଜଣେଇଲେ, ଚୈତନ୍ୟ ମହାପ୍ରଭୁ ଆସି ଖୋଲି କହିଲେ ନା, ଶାସ୍ତ୍ରରେ ଯେତିକି କହିଛନ୍ତି ସେ କିଛି ନୁହନ୍ତି, ନାମକୁ କେବଳ ମୁକ୍ତି ଦେବ ମୁକ୍ତି ଦେବ ମୁକ୍ତି ଦେବ, ସବୁ ବେଦ ପୁରାଣ କେବଳ ନାମ ମୁକ୍ତି ଦେବ ବୋଲି କୁହାଯାଇଛି। ନାମ ଯେ ଭଗବାନଙ୍କ ପାଖରେ ନେଇ ପହଞ୍ଚେଇ ଦେଇକି ଦିବ୍ୟ ସ୍ୱର ଦେବ, ସେ ରଚନା କରିଛନ୍ତି ନା ସେ କଥା, ଲିଙ୍ଗ ଭଙ୍ଗ ହେ ଅନାୟ ସେ ଭକ୍ତିନ ଠାକୁର ଲେଖିଲେ, ପ୍ରାରବ୍ଧ ଅପ୍ରାରବ୍ଧ କିଛି ନାହିଁ ଥାକେ ବେଦ ଗାଏ ବାରବାର, ଲିଙ୍ଗ ଭଙ୍ଗ କରିଦେବ। ଏଇଟା କ'ଣ କି ଜାଣିଥିଲା, ଲିଙ୍ଗ ମାନେ କାଢ଼ ସ୍ୱରଟା ଗୋଟେ ଧରୁଛି ନା, ଲିଙ୍ଗ ସ୍ୱର ଧରିବା ମାନେ ଗୋଟେ ଲିଙ୍ଗ ଆସିବ, ପୁରୁଷ ହଉ ସ୍ତ୍ରୀ ହଉ କ୍ଲିବ ହଉ ଗୋଟେ ଲିଙ୍ଗ ଆସିବ, ତୁମର ଲିଙ୍ଗ ଭଙ୍ଗ କରିଦେବେ ହରିନାମ ଭଗବାନଙ୍କୁ ଅଭିର୍ଣ୍ଣ। ଏଇଟା କ'ଣ କି ଜାଣିଥିଲେ, ମହାପ୍ରଭୁ ଆସିକି ଏଇଟା ଜଣାଇଲେ ନା। ଆଉ ଶାସ୍ତ୍ର କ'ଣ, ବେଦ ବେଦାନ୍ତ ଯେତେ ପନ୍ଥା ଜଗତରେ ଥିଲା ମହାପ୍ରଭୁଙ୍କ ପୂର୍ବରୁ, ଏ ଭାରତବର୍ଷରୁ ବି ଏ ଗୀତା ଭାଗବତ ପଢ଼ିକି ବି ଲୋକ କ'ଣ ଜାଣିଥିଲେ, ମୁକ୍ତି ଜାଣିଥିଲେ ନା, ଆଉ ମୁକ୍ତିରେ ଜାଣିଥିଲା, ପ୍ରେମ ଯେମିତି ଗୋଟେ ଅଛି ଭଗବାନଙ୍କର ପାଖରେ, ଏଭଳି ଗୋପୀମାନଙ୍କ ଭଳି ଜଣେ ଦିବ୍ୟ ସ୍ୱର ଲାଭ କରି ତାଙ୍କୁ ଏଭଳି ଭଲ ପାଇବ, ଏଇ ଜିନିଷଟା କିଏ ଜାଣିଥିଲା, ସେ ଅଧିକାରଟା ଜୀବନ ଅଛି ବୋଲି ସେ ରାସ୍ତା ବି ପାଇନଥିଲେ, ସେ ଆସିକି ଦେଖେଇ ଦେଇଗଲେ ମହାପ୍ରଭୁ, ଆଉ ନାମଟାକୁ ନାମ ପ୍ରଭୁଙ୍କୁ ଦେଇ ଦେଇ ଚାଲିଗଲେ। ନାମପ୍ରଭୁଙ୍କର ଏତେ ଶକ୍ତି ଯେ ଲିଙ୍ଗ ଭଙ୍ଗ ହେଇଯିବ, ଲିଙ୍ଗ ଭଙ୍ଗ ହେ ନା ଆସେ ଲିଙ୍ଗ ଭଙ୍ଗ ହେଇଯିବ, ପ୍ରାରବ୍ଧ ଅପ୍ରାରବ୍ଧ କିଛି ରହିବନି, ଆଉ ସେଇଟା କ'ଣ ମାନେ ଦିବ୍ୟ ଦେହ ଦେବେ, ଆଉ ଭଗବାନଙ୍କର ଦିବ୍ୟ ଦେହ ଚିନ୍ମୟସ୍ୱରଟା ପ୍ରାପ୍ତ ହେବେ, ଯିବ କେଉଁଠି କେଉଁଠି, ତା ତ ଗୋଟେ ରୁଚି ନାହିଁ, ନାମ ନାମକାରୀ ମହାପୁରୁଷ ସେଠି କହିଲେନି, ଇଦୃଶୀ ଜନା ଜନିନା ଅନୁରାଗ, ମୋର ଅନୁରାଗ ନାହିଁ, ଅନୁରାଗଟା ଜନ୍ମ ନାହିଁ, ମୁଁ କ'ଣଟା କରିବି, ଭଗବାନଙ୍କୁ ଭଲ ପାଇନି ନା, ସେ ଭଗବାନଙ୍କୁ ଭଲ ପାଇବା ପାଇଁ ଏସବୁ କରାହେଇଛି, ଏଠୁ ସେବାନୁଷ୍ଠାନ ଗୁଡ଼ା କାହିଁ କରାହେଇଛି ଭଗବାନ ଭଲ ପାଇବା ପାଇଁ, କାରଣ ଜଣଙ୍କ ପାଇଁ କିଛି କଲେ ତାଙ୍କ ପ୍ରତି ଗୋଟେ ମମତା ଜନ୍ମ, ଯାହା ପାଇଁ କିଛି କରିନ, ତୁମେ ଶୁଖିଲା କଥା ଗୁଡ଼ା କହିଲେ କିଛି ଲାଭ ଦାମ ନାହିଁ, ହଜାର କଥା ଗୁଡ଼ା କହିଲେ କ'ଣଟା ହେଉଛି, ଫାଲତୁ କଥା ଗୁଡ଼ା ମୋତେ ଶୁଣା ହେଉଛି, ତୁମେ ଭକ୍ତି ସିଦ୍ଧାନ୍ତ ଠାକୁର ସେ କଥା କୁହନି, ଯେଉଁମାନେ ଚବିଶ ଘଣ୍ଟା ଭଗବତ ସେବାରତ ନାହାନ୍ତି ସେମାନଙ୍କ ମୁଖରୁ ତୁମ ହରି କଥା ଶୁଣନି, କାହିଁ ସେ କିଛି କରିନା, ସେଟା କହିଲା କହିବାର କ'ଣଟା ଅଛି, ତାର ଗୋଟେ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ କିଛି ନାହିଁ, ଭଲ ପାଇବାଟା ତାଙ୍କ ହୃଦୟରେ ନାହିଁ, ସେ କ'ଣ ଜ୍ଞାନର କସରତ କରିକି ଯେଉଁଟା କଥା ଗୁଡ଼ା କହୁଛନ୍ତି, ତାର କ'ଣଟା ଅଛି, ଗୋଟେ ତାର ସମ୍ବନ୍ଧ କିଛି ନାହିଁ ନା, ଜଣକୁ ତୁ ଭଲ ପାଉନ ତା ବିଷୟରେ ବହୁତ କିଛି କଥା କହୁଛ, ସେଟା କ'ଣ ଠେକ୍, ଗୋଟେ ଇଂଲିଶରେ ଗୋଟେ ଠେକ୍ ଜିନିଷ ଗୁଡ଼ା, ତୁମର ଜୀବନ ଭଲ ପାଇବାଟା ଭଗବାନଙ୍କ ପ୍ରତି ନାହିଁ, ତାର ତ ପ୍ରେମଟା କାମ ହେଇଯାଇଛି ନା, ଭଲ ପାଇବ କ'ଣ, ତାର ଯୋଉ ଆତ୍ମାର ଯୋଉ ଧର୍ମଟା ପ୍ରେମଟା ତା ଉପରେ ଆବରଣ ରହିଯାଇଛି, ସେଟା ତ ଅନାଦିକାଳରୁ ହିଁ କାମନା ହେଇଯାଇଛି, ଆଉ ସେ ଭଲ ପାଇବ କେମିତି, ସେଥିପାଇଁ ତାଙ୍କ ତା ପାଇଁ ଜୀବ ପାଇଁ କେତେ ଭଗବାନ ଦୟା କଲେ, ନାମ ପ୍ରଭୁ ସେବା ବିଗ୍ରହ ସବୁଟା କେମିତି ଜୀବର ଏଇ ଚେତନାଟା ଆସୁ, ଆଉ ତୁମେ ଏଇଟାକୁ କର୍ମ ବୋଲି ଭାବିବ ସବୁବେଳେ, ଏଇଟା କ'ଣ ଖଟିବି ମୁଁ, ଏଇଟା ତୁମେ ସେ ଅଧିକାରଟା ଏଠି ନ ଖଟିଲେ କୁଆଡ଼େ, ଯୁଆଡ଼େ ହେଲେ ଖଟିବ, ଭଗବାନ ପାଇଁ କର୍ମ ନ କରିବ, ମାୟା ପାଇଁ କର୍ମ କରିବ, ତୁମେ ମାୟା ଛାଡ଼ିଦେବ ନା କ'ଣ, ମୁଁ କିଛି କରିପାରିବି, ଯୁଆଡ଼େ ଯାଅ ତୁମେ ବସିକି ରହିପାରିବେ, ଆତ୍ମାର ଧର୍ମ ପର୍ବ ଯଦି ଲେଖିବେ ବାର ପର୍ବଟା, ଆତ୍ମାର ଧର୍ମ ହେଉଛି କର୍ମଠ, ସେ ବସିପାରିବେ, ଏସବୁ ଲିଙ୍କ ରହିଛି ଭଗବାନଙ୍କର ଶୁଦ୍ଧ ନାମ କରିବା ପାଇଁ, ଏସବୁ ରହିଛି ନା, ନା ଗୋସ୍ୱାମୀମାନେ ବିଗ୍ରହ ସେବା କାହିଁ କରୁଥିଲେ, ଗୋସ୍ୱାମୀମାନେ କାହିଁ ସବୁ ଏସବୁ ଜିନିଷ କରୁଥିଲେ, କାହିଁ ସବୁ ଶାସ୍ତ୍ର ଶୁଦ୍ଧା ରଚନା କରୁଥିଲେ, ଭଗବାନଙ୍କ ନାମ କରୁଥିଲେ, ସବୁ ସବୁ ଜିନିଷ କାୟିକ ବାଚିକ ମାନସିକ ସବୁ କାମ କରିଛି, କାହିଁ କାର୍ଯ୍ୟ କରୁଥିଲେ, ସେମାନେ ସବୁ ଆଚରଣ କରିକି ଦେଖେଇବେ ନିତ୍ୟ ସିଦ୍ଧ ଲୋକ, ତେଣୁ ପୂର୍ବ ଶ୍ଳୋକରେ ସେ କହିଲା କୃତ୍ରିମ ଭାବରେ ସନ୍ୟାସ ନେଇକି ତୁମେ ଯୋଉ କହୁଛ କର୍ମରୁ ସନ୍ୟାସ ନେଇଯିବ, ସନ୍ୟାସ ଅର୍ଥ ତ୍ୟାଗ, କର୍ମରୁ ତୁମେ ତ୍ୟାଗ କରିଦେଇକି ତୁମେ ପଳେଇଯିବ ଯୋଉ ଭାବୁଛ ଯୁଦ୍ଧ କରିବନି, ଠିକ ନୁହେଁ ସେଟା, କାହିଁକି ତୁମେ ଏଇ କର୍ମଟା କରିବନି କିନ୍ତୁ ଆଉ ଗୋଟେ କର୍ମ କରିବ, ତୁମେ ସଂସାର କର୍ମଟାକୁ ଯୋଉ ଯୁଦ୍ଧ କର୍ମଟାକୁ ଘୋର କର୍ମ ଭାବିକି ସନ୍ୟାସୀ ଭାବରେ ଯାଇକି ତୁମେ ଯାଉଛ, କିନ୍ତୁ ସେଠି ଗଲେ ବି ତୁମେ ଆଉ ଗୋଟେ କର୍ମ କରିବ, କାରଣ ତୁମେ ଯୋଉ ଗୁଣଟା ଆସିବ ସେଇ ହିସାବରେ କର୍ମ କରିବ, ଯୋଉ ଗୁଣଟା ଆସିବ, ତୁମେ ଯଦି ରଜଗୁଣ ପିଲା ହେଇଥିବ ତୁମେ ରଜଗୁଣ କର୍ମ ସଂସାରଟା ଭଲ ଲାଗିଲାନି, ତୁମେ ପଳେଇ ଆସିଲ କେଉଁଠି ସେ କର୍ମଟା ନ କରିକି, ତୁମେ ରଜଗୁଣଟା ଆସିଲା ମାନେ ତୁମେ କ'ଣ କରିବ, ସେ କର୍ମଟା କରିବ, ବ୍ୟକ୍ତିର ତ କିଛି ନାହିଁ, ତୁମେ କ'ଣ କହୁଛ, ମୁଁ ହଉ ତୁମେ ହଉ ଆମେ ଯାହା ସବୁ କହୁଛେ ଆମକୁ କଣ୍ଟ୍ରୋଲ କରୁଛି କିଏ, ଗୁଣ, ଗୁଣ ହେଲେ ତୁମେ ସବୁ କରିବ, କେହି ଖରାପ ଲୋକ ନୁହନ୍ତି, ସେ ଖରାପ ହେଇଯାଆନ୍ତି ତୁମେ ଗୁଣ ଖରାପ କରିଦିଏ, ତା ଗୁଣ ସେ ଗୁଣ କଲ୍ଟିଭେଟ୍ କଲା, ସେ ଗୁଣଟାକୁ ବଢେଇ ବଢେଇ ଚାଲିଲା, ସେ ଗୁଣ ଆସିଗଲା। ଲୋକ କୁହନ୍ତି ନା ଲୋକଟା କେମିତି ବଦଳିଗଲା, ଆରେ ବଦଳିଲା, ଲୋକଟା କେମିତି ବଦଳିଲା, ତା ଗୁଣଟା ସେ ଗୁଣଟାକୁ ଅଧିକା ବଢେଇଦେଲା, ତମ ଗୁଣକୁ ଅଧିକା ବଢେଇଦେଲା, ତମ ଗୁଣ କର୍ମ କଲା, ତମ ଗୁଣ ପ୍ରସାଦ ପାଇଲା, ତମ ଗୁଣ ଖାଦ୍ୟ ଖାଇଲା, ତମ ଗୁଣ ସଙ୍ଗ କଲା, ଖରାପ ହେଇଗଲା। ଆଉ ଗୋଟିଏ ଜିନିଷ ନା ଗୁଣ ବ୍ୟକ୍ତି କଣ୍ଟ୍ରୋଲ କରୁଛି ନା, ଏଇଟା ନିର୍ଗୁଣ ଅବସ୍ଥାକୁ ଯିବା ପାଇଁ ଆମେ କେତେ ଗୋଟେ କାହିଁକି ସାଇଣ୍ଟିଫିକ ଜିନିଷଟା ଗାଲୁଆ ମାରିକି କଥାବାର୍ତ୍ତା କଲେ କ'ଣ ଓଡ଼ିଆ ଯିବି ଗାଲୁଆ ମାରିକି କଥା, ମୁଁ କ'ଣ ଠାକୁର ସେବା ଗୋଟେ କରିବ, ତୁ ଦୁଇ ଚାରି ପଦ କ'ଣ ଜାଣିଦେଲେ, ତୁମେ କ'ଣ ଠାକୁର ବିଗ୍ରହ ଗୋଟେ କ'ଣ ସେବା କରିବ, ହେ କଳିଯୁଗର ନାମ ବଡ଼, ଏଇଟା ସବୁ ଗାଲୁଆ କଥା ଓଡ଼ିଆରେ କୁହନ୍ତୁ। ତୁମେ କିଛି ଜାଣିନି, ତୁମେ କାହିଁ ହାତ ମାରୁଛ, ଆଚାର୍ଯ୍ୟ ସିଷ୍ଟମ୍ ତୁ ହାତ ମାରୁଛୁ, ତୁମେ ଯାହା କହ ସେଇଟା କର, ତୁମେ ଗୁଣଯୁକ୍ତ ମାନବ ଗୋଟେ, ତୁମେ କିଛି କହିପାରିବନି, ତୁମେ କେତେ ବର୍ଷ ଭଜନ ସାଧନ କର, ତୁମ ଗୁଣ ଜୁଆଟେ କରେ, ତୁମେ ସେଇଟା ପଳେଇଯିବ। ଅବ୍ୟବିଚାରଣୀ ଭକ୍ତି କଲେ ତୁମେ ଗୁଣାତୀତ ପୁରୁଷ ହୁଅ, ମାଂସୁ ଯେ ଅବ୍ୟବିଚାରଣୀ ଭକ୍ତି ଯୋଗେନ ସେ ବୋଧେ ସ ଗୁଣାନ ସମତି ତାନ ବ୍ରହ୍ମଭୂୟ କଳ୍ପତେ, ଗୋଟେ ବ୍ରହ୍ମଭୂତ ସ୍ଥିତିକି ଯିବାକୁ ହେଲେ ଜ୍ଞାନ, ଏଟା ଜ୍ଞାନ ମିଶ୍ର ଭକ୍ତିର ସ୍ତରଟା, ସେତିକି ପାଇବାକୁ ହେଲେ ତୁମକୁ ତ୍ରିଗୁଣାତୀତ ହେବାକୁ ପଡିବ, ଛୋଟ କାମଟା ନା କଣଟା, ସବୁ ସବୁ ଜିନିଷକୁ ଷ୍ଟ୍ରିକ୍ଟଲି ଆମକୁ ଫଲୋ କରିବାକୁ ପଡିବ। ସାଇଣ୍ଟିଫିକ ଜିନିଷଟା କାହିଁକି ମଙ୍ଗଳାରେ ତୁମେ ଆସିବାକୁ ପଡିବ, କାହିଁକି ପ୍ରସାଦ ଦୁଇ ଟାଇମ୍ ପାଇବାକୁ ପଡିବ, କାହିଁକି ସିଷ୍ଟମ କରିଦେଲେ କଣଟା ହବ, ସିଷ୍ଟମ ତୁମକୁ କିଛି ଚେଞ୍ଜ କରିବେ ନାହିଁ, ଚେଞ୍ଜ କଲା ମାନେ ଗୁଣର ପ୍ରଭାବ ଆସିବ, ଆଉ ଗୁଣ ଦେଲେ ତୁମକୁ ଅକ୍ତିଆର କରିବ, ତୁମେ ଗୁଣଯୁକ୍ତ ମାନବ ହେଇଗଲା, ଆଉ ତୁମେ ସେଇ ହିସାବରେ କର୍ମ କରିବ। ଆଉ ସେଥିପାଇଁ ଭଗବାନ ଏଇ ପଞ୍ଚମ ଶ୍ଳୋକରେ କହିଲେ, ନାହିଁ କଶ୍ଚିତ୍ କ୍ଷଣମ୍ ଅପି ଯାତୁ ତିଷ୍ଠତ୍ୟ କର୍ମ କୃତ୍ କାର୍ୟତେ ହ୍ୟବ ସହ କର୍ମମ୍ ସର୍ବ ପ୍ରକୃତି ଜୟୀ ଗୁଣୈ। ଅନୁବାଦ, ପ୍ରକୃତି ଜାତ ଗୁଣ ଯୋଗୁଁ ସମସ୍ତେ କର୍ମ କରିବାକୁ ବାଧ୍ୟ ହୁଅନ୍ତି। ୟା ପୂର୍ବ ଶ୍ଳୋକକୁ ଲିଙ୍କ୍ କରିବେ, ଶ୍ଳୋକ ନ କର୍ମଣ ଅନାରମ୍ଭ ନୈଷ୍କର୍ମ୍ୟମ୍ ପୁରୁଷେ ଅଶ୍ନୁତେ, ଅର୍ଜୁନ କର୍ମକୁ ଛାଡ଼ି ଦେଇକି ତୁମେ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇପାରିବନି, ସାବଧାନ ରୁହ। କିମ୍ବା ସନ୍ନ୍ୟାସୀ ନେଇକି ନଚ ସନ୍ନ୍ୟାସ ନା ଦେବ ସିଦ୍ଧି ସମାଧି ଗଚ୍ଛତି, କୃତ୍ରିମ ଭାବରେ ତୁମେ ସନ୍ନ୍ୟାସୀ ମାନେ କର୍ମ ତ୍ୟାଗ କରିଦେଇ ତୁମେ ସେଗୁଡ଼ିକ ସିଦ୍ଧି ପାଇଯିବ, ଏଟା ଏଟା ବି ତୁମେ ଭାବୁନି, ଏଟା ଦୁଇଟା ସମ୍ଭବ ନୁହେଁ। ତା ପରବର୍ତ୍ତୀ ଶ୍ଳୋକ, ଜଣେ କହିବ ତାହେଲେ ମୁଁ କର୍ମ କରିବିନି, ଯେ କର୍ମ କରିବିନି, କର୍ମ କଲେ ତ କର୍ମ ତ୍ୟାଗ କଲେ ଅସୁବିଧା, କର୍ମ କଲେ ବି ଅସୁବିଧା, ଜଣେ ଯୁକ୍ତି କରିବ କଲେ ମଲୁ ନ କଲେ ମଲୁ ଓଡ଼ିଆ ଯେମିତି କୁହନ୍ତି, ଯଦି କର୍ମ କରିବ ହଇରାଣ, କର୍ମ ଛାଡ଼ିଲେ ବି ହଇରାଣ, ତାର କରିବିନି କର୍ମ, ଲୋକ ଏହା ଭାବନ୍ତି ନା କିଏ କର୍ମ କରିବୁ କ'ଣ, କର୍ମ ନ କରି ରହିପାରିବୁ। ନାହିଁ ଯଶ୍ଚିତ୍ କ୍ଷଣମ୍ ଅପି ଯାତୁ ତିଷ୍ଠତି ଅକର୍ମ କୃତ୍, କଣ ଲେଖିଲେ ଲିଙ୍କରେ, ଅଶୁଦ୍ଧ ଚିତ୍ତ କୃତ ବୈଦିକା କର୍ମ ସନ୍ନ୍ୟାସ ଲୌକିକମ୍ ଅପି କର୍ମାଣି ନିମଜ୍ଜତି ଇତିହାସ। ନାହିଁ, ଏ ଶ୍ଳୋକକୁ ଏ ଶ୍ଳୋକ ସହିତ ଲିଙ୍କ କଲେ, ଅବିଶୁଦ୍ଧ ଚିତ୍ତ କୃତ ବୈଦିକ କର୍ମ ସନ୍ନ୍ୟାସ, ଅବିଶୁଦ୍ଧ ଚିତ୍ତ ବ୍ୟକ୍ତିର ବୈଦିକ କର୍ମ ଗୁଡିକ ତା କର୍ମରୁ ସନ୍ନ୍ୟାସ ବା ସଂଯମ, ଚିତ୍ତ ଶୁଦ୍ଧ ହେଇନି ସେ କଣ କରିବ ନା, ଭଗବତ ବୈଦିକ କର୍ମ ଗୁଡାକ କଲେ ତାର ଚିତ୍ତଟା ଶୁଦ୍ଧ ହବ, ସେ ତ୍ୟାଗ କରିଦେଲା ନା ଲୌକିକ ଅପିକର୍ମାଣି ନିମଜ୍ଜିତି, ସେ ସେଟା ଛାଡ଼ିଦେଲା ଲୌକିକ କର୍ମରେ ପଡିବ, ଲୌକିକ କର୍ମରେ ପଡିଯିବ, ବୈଦିକ କର୍ମ ଛାଡ଼ିଦେଲା, କର୍ମଟା କରିବ ଆଉ କର୍ମ ନ କରିକି ରହିପାରିବ ନାହିଁ। ଆଉ ଲୋକ କଣ ଭାବନ୍ତି ବାବାଜୀ, ଲୋକ ଗୁଡାକ ବାବାଜୀ ଉପରେ କାହିଁ ରାଗନ୍ତି, ବାବାଜୀ କିଛି କର୍ମ କରନ୍ତିନି, ଖାଲି ଗଲେ ମାଗି ଆଣିଲେ ଖାଇଦେଲେ ରହିଲା, ଏଇଟା ସେମାନେ ପୁରା ଭାରତବର୍ଷରେ ଏଇଟା ଗୋଟେ ଧାରଣା, ବାବାଜୀ ମାନେ ସେମାନେ ଗୋଟେ ଉପଜୀବୀ, ପର ଉପଜୀବୀ, ସେମାନେ ପର ଉପରେ କେବଳ ବଞ୍ଚନ୍ତି, ସେମାନେ ଏଇଟା ଭାବନ୍ତି, ସିଏ କଣ ଏଇ ଯେ ଗୋଡ଼ି ବୈଷ୍ଣବ ସଂସ୍କୃତିରେ ଏଇଟା କଣ ଜାଣିଛନ୍ତି, ବାବାଜୀ ଯେ କଣ ଖଟୁଛି ରାତି 9ଟାରୁ ରାତି ଭୋରୁ, ତୁମ ସଂସାରଟା କଣଟା ଅଛି, ତୁମ ସଂସାର କିଛି ନାହିଁ ବୋଲି ମୁଁ ଜାଣିବାର, ତୁମର କିଛି ରେସ୍ପନ୍ସିବଲ ନାହିଁ ବୋଲି ମୁଁ ଜାଣିଛି, ଆମେ ତ ବ୍ରହ୍ମଚାରୀ ଥିଲୁ ଆମେ ସେଇଟା ଜାଣିନଥିଲୁ, ବର୍ତ୍ତମାନ ମଠ ମନ୍ଦିର ଚଳୁଛୁ ଆମେ ବୁଝୁଛୁ, ତୁମ ସଂସାର କିଛି ନାହିଁ, ଆମ ପାଇଁ ଗୋଟେ ଖେଳ ହେବାର କଥା, ତୁମ ସଂସାରଟା ତୁମ ମୁଣ୍ଡକୁ ଖାଇହଉଛି, ମୋ ମୋର ସଂସାର ଚଳେଇବାର ବଡ଼ କଷ୍ଟ, ତୁମର କିଛି ନୁହେଁ ତୁମ ସଂସାର ଚଳେଇବା, ତୁମର ସେତିକି ଦକ୍ଷତା ନାହିଁ ବୋଲି ତୁମ ସଂସାରଟା ବଡ଼ ବୋଲି ଭାବୁଛ, କିନ୍ତୁ ଆସି ମଠ ମନ୍ଦିର ଚଳେଇଲେ ଦେଖିବା, ତୁମ ଟଙ୍କା ପଇସା ଯାହା ଗୋଟେ ମଥୁର ମ୍ୟାନେଜ କର, ଚଳେଇବ 10ଟା ଭକ୍ତ ରଖିକି, ଗାଈ ଗୋରୁ ରଖିକି, ଭଗବାନ ବିଗ୍ରହ ରଖିକି ଚଳେଇବ ଦେଖିବା, ତୁମ ସଂସାର କଣ ଅଛି, ତୁ ଋଷିକି ପଳେଇବ, ବାବାଜୀ କୁଆଡ଼େ ଋଷିକି ଯିବ, ବୁଝିଲୁ, ଋଷି ଯୋଉ ଭାଇ ଋଷି ମୁଁ ଖାଇବିନି, କରିବି ବାଡ଼ି ବାଡ଼ି ଧରିକି ଉଠିକି ପଳେଇ ଆସୁଛ, ଗାଡ଼ି ଧରିକି ମଠକୁ ପଳେଇ ଆସିଲ, ମଠ ମଠରେ ଠାକୁର ଅଛନ୍ତି, କୁଆଡ଼େ ମୁଁ ରୋଷେଇ କରିବିନି, ଛାଡ଼ିକି ପଳେଇବି, କୁଆଡ଼େ ଯିବ ତୁମେ, ଏଠି କେଉଁଠି ଅଠା କାଟି କୁହନ୍ତୁନି, ଅଠା କାଟି ପିଞ୍ଜରାରେ ପଡ଼ିଛି ଧରା, ସେ ଯୋଉ ସେ ଗୋଟେ କିଏ ଗୋଟେ କିଏ ଗୋଟେ ମାୟାବାଦୀ ଲେଖିନି ଗୁଡ଼ିଆରେ, ହଁ ସେ ଲେଖିଛି, ସିଏ
ଅଠାକାଟି ପିଞ୍ଜରା, ମଣିଷ ଯେମିତି ମାୟାରେ ପଡ଼ିଛି ଅଠାକାଟି ପିଞ୍ଜରା ଧରା ପଡ଼ିଛି, ସେଇଟା ତୁ ଏଠି ଭଗବାନ ବାହାର ଧରା ପଡ଼ିଯିବ କଲା ସି। ଲୋକ ବହୁତ ରହି କହିଦେ ମଠରେ ଏମିତି ଏମିତି କରିବା ଚଳିବା ଦରକାର, ଏମିତି କରିବା ଦରକାର, ଏମିତି ହଉଛି। ବାପା ତୁ ଚାଲିବା ଭିତରକୁ, ତୋ ସଂସାରଟା କଣଟା ଅଛି? ସଂସାର କଣ? ଶ୍ୱଶୁର ଘରୁ ଯିବା, 5 ଦିନ ଛୁଟି ନେଇ ଚାଲିଗଲୁ, ଶ୍ୱଶୁର ଘରେ ବସିକି ସେଠି ଜଣେ ଗୋଇ ଖାଇଦେଇକି ଚାଲିଲି, ଟୁର୍ ମାରିବାକୁ ଗଲୁ, ରାସ୍ତା ସାରା ଖାଇ 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 ଖାଇଆ ଗଲୁ, ପୁଣି ସେଠି ଯାଇ ପହଞ୍ଚିବୁ, ସେଠି ବସି ହୋଟେଲ ବସି ଖାଇବୁ, ପୁଣି ବୁଲି ବୁଲି ପୁଣି ବୁଝିଲା ଆରେ କେଉଁଠି ଏବେ ଆସୁଥିଲି ମୁଁ ଏଇ ଏଇଠି ତ ଆଉ ଏ ଯୋଉ ସେ ଏସି ଏସି ବଗେରା ବୋଧେ ଯାଉଥିଲି ଯାଉଥିଲି ନା ମାୟପୁର ଆସୁଥିଲି ନା ସେ ଲୋକାଲ ଟ୍ରେନ୍ରେ ନା ଲୋକାଲ ନାହିଁ ସେ ତ ସେ ଯୋଉ ଏଠାରେ ଗଲି ମାୟପୁର ଯୋଉ ଗଲି ଆମର ଏଇଟା କ'ଣ ହାଓଡ଼ାରୁ ମାଲଦା ଏରେ ସେଟା ବୋଧେ 2 ଘଣ୍ଟା ରାସ୍ତା। ସେ ଲୋକଟା ମା ପୁଅ ଆଉ ମାଆଟା ବସିଛି, ମା ପୁଅ ସ୍ୱାମୀ ସେମାନେ କ'ଣ ବାପା ମା ଆଉ ସେ ପୁଅଟା ସେ ମା ଆଗରେ ବସିଥାନ୍ତି, ସେ 5 ଥର ଖାଇଲେ 2 ଘଣ୍ଟା ଭିତରେ। ମୁଁ ସେ କହିଲି ଲୋକଟା ଏତେ ମୋଟା ସୋଟା କେମିତି ହଉଛନ୍ତି, ମଣିଷଟା ପଶୁଟା ମୁଁ ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ। ସେ ବାଦାମ ଗଲା ହେଲେ ବାଦାମ ଖାଇ ହେଲା, ପୁଣି ସେ ଗଲା ସେ ସେ ଯୋଉ କ'ଣ ଝାଲମୁଡ଼ି ଗଲା ହେଲା 2 ଥର ତାକୁ ଖାଇଦେଲା, ପୁଣି ସେ କ'ଣ ସେ ଯୋଉ ଏଗୁଡ଼ାକ ଆମେ ସେଗୁଡ଼ା ଖାଇଲା ମୁଣ୍ଡା ଗୁଡ଼ାକ ସେଗୁଡ଼ା ବି ଖାଇଲା, ଏଇଟା ପଶୁଟା ନା କ'ଣଟା 5 ଥର। ତାପରେ ଆହୁରି ଆହୁରି ସେ ଯିବ କେଉଁଠି ମାଲଦା ରାତି 7-9 ମିଳୁ, ତା ବାଟରେ କେତେ ଖାଇବ? ମୁଁ କହିଲି ହିସାବ କରିଥାଏ, କାରଣ ମୁଁ ଆଷାଢ଼ି ବସ୍ତା କରି ଏଇଟା ମଣିଷଟା ନା ପଶୁଟା, ଏଇଟା ଘରେ ଖାଇକି ଆସିଥିବୁ, ପୁଣି ଟ୍ରେନ୍ ଛାଡ଼ୁଛି 3ଟାରେ ମାନେ ସେ ଉପାସ ରହିଥିବ କି? ମୁଁ କାଳେ କାଲକୁଲେସନ୍ କରିଥା ଏଇଗୁଡ଼ା ମଣିଷ ଗୁଡ଼ା ନୁହଁ, ଏଗୁଡ଼ା ଏଇଟା ଏଇଥିପାଇଁ ବେମାରୀ ହେଉଛି, ଏଇଟା ଖାଇ 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 ଯିବେ, ପୁଣି ଭରି କରିଥାନ୍ତି ଏ ଆଉ 2 ପକେଟ୍ ତାକୁ ନେଇକି ଯିବା ଘରକୁ, ଖାଇ 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 ଯିବେ, ପୁଣି ମା ପୁଅ ପଇସା ଭାଗ କରିଥାନ୍ତି, ମା ତୁମେ ଯେ ଦେଉ ତୁମେ ନା ନା ମା ତୁମେ ଥାକ ଥାକ ଆମେ ଦେଇଛି ଆମେ ଦେଇଛି, ମାନେ ଭଲ ନାଟକ ହିଁ ଚଳେଇଛନ୍ତି, ମାନେ ଖାଇକି ଖାଇକି ଯିବେ ଖାଇକି ଖାଇକି ଆସିବେ, ଜୀବନ କ'ଣ ଦେଖ ତାଙ୍କର ଜୀବନ କ'ଣ? ମଣିଷ ଭାବୁଛି ବହୁତ ଆମେ ବହୁତ କର୍ମକୁ ସଂସାର ଚଳିବା ବହୁତ କରେ, କ'ଣ କଷ୍ଟ? ତୁମର ସଂସ୍କାର ନାହିଁ ବା ଯିଏ ଆଜିକାଲି ଯାହା ବାହାରୁଛ ତାର ସଂସ୍କାର ନାହିଁ, ସେଥିରେ ତୁମେ ଚଳିବାଟା ସଂସାର କରୁଛ, ତୁମ ସଂସାର କିଛି କଷ୍ଟ, ତୁମେ ଆଡ଼ଜଷ୍ଟ କରିକି ଚଳିପାରିବ। ଆଜି ରୋଷେଇ କରିବାନି ଦେ 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 ଖିଚୁଡ଼ି କରି ଚୁଡ଼ା ଚୁଡ଼ା ଭଜା କରିଦେ ଖାଇଦେବା, ଏଠି କ'ଣ କରିବ ମଠ ମନ୍ଦିର କ'ଣ କରିବ? ଖାଇଲେ ନଈବା ଦେଶରେ ଓଡ଼ିଆରେ କୁହାଯାଇଛି ବସି ଖାଇ କ'ଣ ମଠ ଚଳିବ? ନା ମାଗି ମୁଗିକି ତୁମେ ଯାକୁ ମାଗି ମୁଗି ଆଣିକି ଗାଈ କ୍ଷୀର ଦେଉଛି, ମୁହଁରେ କ'ଣ ଦିଆହେଉଛି? ଲୋକ ଖାଲି କ୍ଷୀରଟା କରୁନଉଛି, ଘାସଟାକୁ ଦିଆହେଉନି, କିଏ ମୁହଁରେ ଦିଆହେଉଛି ତ କ୍ଷୀର ବାହାରୁଛି ମଠ ମନ୍ଦିର ଯୋଉ ଟଙ୍କାଟା ଆସୁଛି ଯିଏ ଭିକ୍ଷା ଦଉଛି ତା ପୁଣି ଯିଏ ଦଉଛି ତା ମୁହଁରେ ପୁଣି ଦିଆହେଉଛି ତାକୁ, ବାବାଜୀ ଟଙ୍କା ଦଉ ଶକ୍ତି ଦଉ ଖାଇବାକୁ ଦଉ ଯାହା ବି ଦଉ, ଲୋକ ବାବାଜୀ ଗୁଡା ଖାଲି ପଇସା କହିଲେ ଆରେ ପଇସା କହିଲେ ମାଗଣା କେତେ ମୁଁ ଦେଇଦେଉଛି, କର୍ମ ନ କରି ତୁମେ ମୋର କହିବାର କଥା ସାର ଥିଲା ତୁମେ କର୍ମ ନ କରି ରହିପାରିବନି, କର୍ମଟା କରିବାକୁ ପଡ଼ିବ, ଆଉ କର୍ମ ଦ୍ୱାରା କର୍ମକୁ କେବେ ଶୁଦ୍ଧ କରିପାରିବନି, ଯୋଉଟା ବନ୍ଧନ କାରଣ ସେଟା ମୁକ୍ତିର କାରଣ କେବେ ହେଇପାରେ ନା, କର୍ମଟାକୁ ଯେତେ ଶୁଦ୍ଧ କଲେ ବି ତୁମେ ବନ୍ଧନ ପଡ଼ିବ, ଯେତେ ଯେତେ ଭଲ କାମ କର ବନ୍ଧନ ପଡ଼ିବ, କର୍ମଟା ଗୋଟେ କର୍ମଟା ଗୋଟେ ବନ୍ଧନ ଜିନିଷଟା, ସେ ନାଇଁ ଭଗବତ କର୍ମ ନିଷ୍କାମ କର୍ମଯୋଗ କର୍ମଯୋଗ ନିଷ୍କାମ ଭାବରେ କର୍ମ ମାଧ୍ୟମରେ ଭଗବାନଙ୍କ ସହିତ ଯୁକ୍ତ ହେବା, ଏଇଟା ଭକ୍ତିର ପ୍ରଥମ ସୋପାନ, ଏଇଟାକୁ ଭଗବାନ ପୁରା ବାଡ଼େ ବାଡ଼େକି ନେବେ 6ଟା ଅଧ୍ୟାୟ ପ୍ରଥମେ ସେଥିପାଇଁ କହିଲେ, ବର୍ତ୍ତମାନ 13ଟା ଶ୍ଳୋକରେ ଏଇ କର୍ମଟାକୁ ବ୍ୟାଖ୍ୟା କରିବେ, ଏଇଟା କେତେ ନମ୍ବର ଆରମ୍ଭ ହେଲା? 3 ରୁ 13 ପର୍ଯ୍ୟନ୍ତ, 13 ମାନେ କେତେଟା ହେଲା? 3 ରୁ 13 15 ନମ୍ବର ଶ୍ଳୋକ ପର୍ଯ୍ୟନ୍ତ, 15, 3, 18 13ଟା ଶ୍ଳୋକ, 3 ନମ୍ବରରୁ 13ଟା ଶ୍ଳୋକ ଧର, ତ୍ରୟୋଦଶ ହଁ 13ଟା ଶ୍ଳୋକକୁ ସେ ବଳଦେବୀ ଦର୍ଶନ କହିଲେ। ବର୍ତ୍ତମାନ କର୍ମଟା ପୁରା ଟିକିନିକଲି ଏପଟ ସେପଟ କରି ବୁଝେଇବେ, ସନ୍ନ୍ୟାସୀ କର୍ମ ଛାଡ଼ିଲେ ହଇରାଣ ହେଲୁ, କର୍ମ କଲେ ହଇରାଣ, କର୍ମ କରିବିନି ଚୁପଚାପ ବସିକି ରହିବି, ଯଦି କର୍ମ କରିବୁନି କେମିତି? ସାଙ୍ଗେ ସାଙ୍ଗେ ଉଦାହରଣ ଦେଲେ, ନହିଁ କଶ୍ଚିତ୍ କ୍ଷଣ ମାଫି ଯାହା ତୁ ତିଷ୍ଠତ୍ୟ କର୍ମ କୃତ, ଗୋଟେ କ୍ଷଣ ବି ଲୋକ କର୍ମ ନ କରି ବସିପାରିବେନି। କର୍ମ କ'ଣ କରିବ? ତୋ ମନ ଭିତରେ ତୁ ବସି ରାଗଦ୍ୱେଷ କରିଦେଲାଣି, ଆଉ ଚୋର କ'ଣ ସବୁବେଳେ ଚୋରି କରୁଛି କି? ପ୍ଲାନ୍ଟା ଯୋଉ ବନୁ ସେଇଟା କ'ଣ କର୍ମ ହେଲାନି? ସେ ମନରେ ସବୁ ଜିନିଷ ରଖିଲା ରଖିଲା ମାନେ ସେ ଯୋଉଦିନ ହେଲେ ବାହାରିବ କରିବ, ଲୋକ ବସିକି କେବେ ରହିପାରିବେ କର୍ମ ନ କରି? କହିଲେ କ୍ଷଣ ନପି କାର୍ଯ୍ୟତେ ହ୍ୟବସଙ୍କର ମମ ସର୍ବେ ପ୍ରକୃତି ଯାଇ ମୁଣି, କାହିଁକି କ୍ଷଣ ଜଣେ ଯୁକ୍ତି କରିବ, କାହିଁକି ମୁଁ କର୍ମ ନ କରି ରହିପାରିବିନି, କାହିଁକି ମୁଁ କର୍ମ ନ କରି ରହିପାରିବି? କହିଲେ ନାହିଁ, କାର୍ଯ୍ୟତେ ହ୍ୟବସମ କର୍ମ ସର୍ବ ପ୍ରକୃତି ପ୍ରକୃତି ଯାଇ ଗୁଣେ, ତୁମେ ଅବଶ ହେଇକି କର୍ମ କରିବ କାରଣ ତୁମ ପ୍ରକୃତିର ଗୁଣ ଅଛି, ପ୍ରକୃତିର 3 ଗୁଣ ଅଛି, 3 ଗୁଣ ହିସାବରେ କର୍ମ ତୁମେ କରିବ, କର୍ମ ନ କରି ରହିପାରିବ ନାହିଁ। ପ୍ରକୃତି ଅନୁବାଦ, ପ୍ରକୃତି ଜାତ ଗୁଣ ଯୋଗୁଁ ସମସ୍ତେ କର୍ମ କରିବାକୁ ବାଧ୍ୟ ହୁଅ, କେହି କ୍ଷଣ ସୁଦ୍ଧା କର୍ମ ନ କରି ରହିପାରିବନି, ଗୋଟେ କ୍ଷଣ ବି କର୍ମ ନ କରି ରହିପାରିବନି। ନା ଆମର ଆମର ଶିକ୍ଷାଟା କ'ଣ, ଯେଉଁ କର୍ମଟା କରିକି ତୁମେ ନିଜେ ବନ୍ଧନ ପଡ଼ୁଛ ସେ କର୍ମଟା ଭଗବାନ ପାଇଁ କର। ତୁ ମନା କରାଯାଉନି, ଚାକିରି କରିବାକୁ ମନା କରାଉନି, କୌଣସି କର୍ମ କରିବାକୁ ମନା କରାଉନି, କିନ୍ତୁ ସାବଧାନ ରୁହ, ସେ କର୍ମର କର୍ତ୍ତା ତୁମେ ହୁଅନି, କର୍ମ ଫଳ ପ୍ରତି ଆସକ୍ତି ହୁଅନି, ଏଇଟା ଭଗବାନ ପାଇଁ କର। ଯାହା ଆସୁଛି ଧନ ସମ୍ପତ୍ତି ଭଲ ସେଟା ଭଗବାନ କେବଳ, ତୁମେ ତୁମର ନିଜର କିଛି କରିକି ତୁମେ ଏଇଟା ରଖିଲେ ତୁମର କର୍ମବନ୍ଧନରେ ପଡ଼ିଲ, ତୁମେ ସବୁ କର୍ମବନ୍ଧନ ପଡ଼ିବ। ତୁମର ଏଇଟା ନିଜର, ତୁମର ନିଜ କଲ ମାନେ ଏଇଟା କର୍ତ୍ତୃତ୍ୱ ଅଭିମାନଟା ରହିଲା, ସେଥିପାଇଁ ସେଇଟା କୁହାଯାଇଛି। ଭାବାର୍ଥ ସର୍ବଦା କର୍ମଟା ବା ଆତ୍ମାର ପ୍ରକୃତି, ଏହା ସରର ଧର୍ମ ନୁହେଁ। ସର ସେଥିପାଇଁ ଜାଣୁ କ'ଣ ଟାୟାର୍ଡ ହେଇଯାଉଛି, ସର କୁ ନିକ୍ଳାନ୍ତ ଲାଗୁଛି, କିନ୍ତୁ ଭିତରୁ କିଏ କହୁଛି ଆହୁରି କାମ କରିବାର ଅଛି, ଏଇଟା କରିବାର ଅଛି, ସେଇଟା କରିବାର ଅଛି, ନା କ'ଣ ବୋଲିବୁ, ଦୌଡ଼ୁଛ ଯେମିତି ଘୋଡ଼ା ଯେମିତି ଦୌଡ଼େ, ଘୋଡ଼ାକୁ ଭଗବାନ କ'ଣ କରୁଛନ୍ତି, ଘୋଡ଼ାକୁ ସିଂହ ଦେଇନାହାନ୍ତି ଜାଣିନ କି, ଘୋଡ଼ାକୁ ସିଂହ ଦେଇନାହାନ୍ତି କି ହାତୀକି ଆଖି ଦେଇନାହାନ୍ତି, ଘୋଡ଼ାକୁ ସିଂହ ଦେଇଥାନ୍ତି, ସେ ଏ ମାଟିରେ ଗୋଡ଼ରେ ଖୋରିକି ସେ ଦେଖୁଛ କ'ଣ କରୁଛି, ଆଉ ଘୋଡ଼ାକୁ ସିଂହ ଦେଇଥିଲେ ସେ କାହାକୁ ରଖିନଥାନ୍ତା, ଆଉ ହାତୀକି ଯଦି ବଡ଼ ଆଖି ଦେଇଥାନ୍ତେ କ'ଣ କରିଥାନ୍ତେ, ସେ କିଏ ବଞ୍ଚିଥାନ୍ତା ନା, ସେ ଭଗବାନ କେମିତି ସାଇଜ କରିବାକୁ ପଡ଼ିବ ମଣିଷକୁ, ମଣିଷକୁ ଦେଖୁନା, ମଣିଷକୁ ପାରିଥାନ୍ତା କି, କୁଆଡ଼େ ବମ ରଖିକି ଦେଖୁନା, କୁଆଡ଼େ ଫୁଟାଫୁଟି କରିକି ମାରିବା, ବିଶ୍ୱକୁ ବାହାରିଲାଣି ମାରିଦେବି, ଇଏକୁ ତାକୁ ମାରିବି, ସେ କୁ ତାକୁ ମାରିବି, ମଣିଷକୁ ଗୋଟେ ଜିନିଷ ଦେଇଦେଇଛନ୍ତି, ମଣିଷକୁ ଗୋଟେ କାମ ଦେଇଦେଇଛି, ମରିବ ସେଥିରେ, ସେ ଯେତେ ଯାହା କରୁ, ଏସବୁ ବିଶ୍ୱ ନାରୀ ସବୁ ଆଗରୁ ପ୍ରଭୁପାଦ ଲେଖିଛନ୍ତି ତାଙ୍କର ଭାବାର୍ଥରେ, ବୋଧେ ଭାଗବତରେ ବିଶ୍ୱ ନାରୀ ରଖାଯାଏ, ରାଜାମାନଙ୍କୁ ଯୋଉ ଏ ଯୋଉ ଏ ସୈନ୍ୟ ମଝିରେ ମଝିରେ ଭାବନି ନା, ଏ ସୈନିକମାନଙ୍କୁ ସବୁ ଧରାହଉଛି, କେମିତି ଧରାହଉଛି, ସେ କନ୍ୟାମାନେ ସବୁ ସୁନ୍ଦରୀ ଝିଅମାନଙ୍କୁ ସବୁ ଫେସବୁକ୍ରେ ଦେଖାହଉଛି, ସୋଲଜର୍ମାନେ ତା ଦେହରେ ସବୁ ପଡ଼ି ଯାଉଛନ୍ତି, ତାଙ୍କ ଦ୍ୱାରା ସବୁ କହିଦେବେ ଆମର ଏଇଠି ଘାଟି ଅଛି, ଏହା ଅଛି, ତାହା ଅଛି, ଆଗରୁ ସବୁ ବିଶ୍ୱକନ୍ୟା ଥିଲା, ରାଜାମାନେ ନଥିଲା, ସବୁ ବିଶ୍ୱକନ୍ୟା, ସେ ସବୁ ବିଶ୍ୱକନ୍ୟା, ସେ ସୁନ୍ଦରୀ ସବୁ, ସେ ଯିବେ ତାଙ୍କୁ ଏଣ୍ଟ୍ରାପ୍ କରିବେ, ତାଙ୍କୁ ଧରିବେ, ସେ ରାଜାକୁ ଧରିକି ମାରିବେ ତାକୁ, ଆଉ କୋଉଥିରେ ମଣିଷକୁ ଆଉ କୋଉଥିରେ ପାରିହବନି, ମଣିଷକୁ ଏଇ କାମ ଦ୍ୱାରା ପାରିହବ, କାମ ହେଉ ତ କ୍ରୋଧ ଲୋଭ ମୋହ ସବୁ ଆସୁଛି, ଆଉ ଯେତେବେଳେ ମଣିଷ ସେ ସ୍ତ୍ରୀ ପାଦ ତଳେ ପଡ଼ିବ ଆସିକି, ଆଉ ସେ ସ୍ତ୍ରୀ ତା ବେକୁ ଧରିବ ମୁଡ଼ିବ, ଆଉ ସମସ୍ତଙ୍କୁ ଭଗବାନ କଣ୍ଟ୍ରୋଲ କରି ରଖିଛନ୍ତି, ଜଣେ ମଣିଷ ମାନନ୍ତା ଇଏ ଉଠେଇ ଫୋବାଡ଼ି ଦିଅନ୍ତା ସମସ୍ତଙ୍କୁ, ମୃତ୍ୟୁ ହବ ମାତ୍ର 50-60 ବର୍ଷ ତାର ଉତ୍ପାତ ବୟସ, ଏଇ ଯୋଉ 20-30 ହେଇଗଲା ଆରମ୍ଭ କରିବ 60-50, ସେ 20-30 ବର୍ଷରେ ଘାଣ୍ଟି ଦଉଛି ବିଶ୍ୱକୁ, ସେ କହିଲା ଦେଉନା, ସେ ନେତା କହିଲେ ମୁଁ ହଉଛି ରାଜନୀତି ନେତା, ମୁଁ ସିଏ କହୁଛି ମୋର, ଏଇଟା ମୋର ମୋର, ଏ କୁଆଡ଼େ ଯିବ ତୁମେ କିଛି ହିସାବ ରହିବ, ମଣିଷ ବୁଦ୍ଧି ଗୁଡ଼ାକ ତ ଆତ୍ମାଟା ସବୁବେଳେ କର୍ମଠ, ଆତ୍ମା ସାମ ସବୁବେଳେ ମୁଁ କର୍ମ କରିବି, କାହିଁ ସିଏ ଭଗବାନଙ୍କର ଦାସତ୍ଵ ଯୋଉ କୁହାଯାଉଛି, ଶରୀର ଦାସ ନା ଆତ୍ମା ଦାସ, ଦାସଟା ସ୍ୱର ଦାସଟା ନା ଆତ୍ମାଟା ଦାସ, ସ୍ୱର କେମିତି ଦାସ ହେଲା, ଆତ୍ମାଟା ଭଗବାନଙ୍କର ଅଂଶ ନା, ଅଂଶଟା ଦାସ ନା, ଆଉ ସ୍ୱରଟା କଣ ଦାସ, ସେଟା ସ୍ୱର କଷ୍ଟ ଲାଗୁଛି, ଆତ୍ମଚେତନା ଆସିନି ମାନେ ସ୍ୱରଟା କଷ୍ଟ ଲାଗୁଛି, ଏତେ କାହିଁ ଖଟିବି, ଆତ୍ମା ହେଉଛି ଭଗବାନଙ୍କର ଅଂଶ, ଅଂଶ ମାନେ ଦାସ, ଜୀବର ସ୍ୱରୂପ ହୁଏ, ଜୀବ ଯେତେବେଳେ କୁହାଯାଏ ସ୍ୱର କୁହାହଉନି, ଆତ୍ମା କୁହାଯାଉଛି, ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ମହାପୁରୁଷ କହିଲେ ଜୀବ ମାନେ ଏଠି ଆତ୍ମା ହେଉଛି, ସ୍ୱର ନୁହେଁ, ଶରୀର କେବଳ ଚାହୁଁଛି ଭୋଗିବି, ଶରୀରଟା ଯଦି ଗୋଟେ ମେଟେରିଆଲ ଏଲିମେଣ୍ଟ ଗୁଡ଼ା ସବୁ ଦିଆହେଇଛି, ତାର କାମ ହେଲା ଭୋଗ, ଭଲ ଶୋଇବି, ଆହାର ନିଦ୍ରା ଭୟ ମୈଥୁନ, ଯେ ଚାରିଟା ଜିନିଷ ତାର ହେଲା କାମ, ତ ସେଇଟା ଦରକାର, ଜୀବାତ୍ମାକୁ ଜୀବାତ୍ମାଟାକୁ ଧରି ନେଇଛି କିଏ, ସର୍ବଧର୍ମଟା, ସର୍ବଧର୍ମଟା ଧରି ନେଇଛି, ସେ କର୍ମଟା ତେଣୁ ଆତ୍ମା ପାଇଁ ଯେତେବେଳେ ଜୀବାତ୍ମାଟା ଯେତେବେଳେ ମନ ସାଙ୍ଗରେ ମିଶିଗଲା, ମନ ଇନ୍ଦ୍ରିୟଟା ସ୍ୱରକୁ ଧାରଣ କଲେ, ଯେକୌଣସି ସ୍ୱରକୁ ଗଲେ ଜୀବାତ୍ମା କ'ଣ କଲା, ତା କର୍ମଟା ଯୋଉଟା ପରମାତ୍ମା ପାଇଁ କରିବା କଥା ସେଇଟା କାହା ପାଇଁ କଲା, ସ୍ୱର ପାଇଁ କଲା, ମନ ତାକୁ ଧରି ନେଇଛି, ଏଇଟା ତ ଜୀବର କିଛି କଲ୍ୟାଣ ହବାର ନା, ମୁଁ ସେ ଚିନ୍ତା କରୁଥିଲି ଯୋଉ ଘର ଗୁଡ଼ାକ ସବୁ କରାହଉଛି, ଏ ମାୟପୁରରେ ତ ମୁଁ ଦେଖିଲି ସବୁ ବିଶାଳ ବିଲ୍ଡିଂ ସବୁ କୁହା ହେଲା, ଆମେ ତେଳ କିଛି ନଥିଲା, ଆମର ସେତେବେଳେ ସେ ବିଲ୍ଡିଂଟା ସବୁଠୁ ବଡ଼ ବିଲ୍ଡିଂ ଥିଲା, ବର୍ତ୍ତମାନ ଦେଖିଲ ଖାଲି ଛାଇ ହେଇଗଲାଣି, ମୁଁ ସେ ଚିନ୍ତା କରେ ଯେ ଦେଖ ମଣିଷ କେତେ ବଡ଼ ଭ୍ରମର ପଡ଼ିଛି, ଯେ ମାର୍ବଲ ପକେଇଲାବାଲା ଆସୁଛନ୍ତି ରାଜସ୍ଥାନରୁ, ନାଇଁ ରାଜସ୍ଥାନରୁ ଆସୁଛନ୍ତି ମାର୍ବଲ ପକେଇଲାବାଲା, କିଏ ଯିଏ ଘର ତିଆରି କରୁଛି, ଏଇ ଆମର ଯୋଉ ମିସ୍ତ୍ରୀ ଘର ତିଆରି କରୁଛି ବା ଯିଏ ଯାହା କାମ କରୁଛି, ଆଚ୍ଛା ସିଏ ଘର କଲାପରେ ଘର ପ୍ରତି ଲୋଭ ହେଉଛି, ଏତେ ସୁନ୍ଦର ଘର ମୁଁ ତିଆରି କଲି, ମୋର ତ କିଛି ନାହିଁ, ତାର ଲୋଭ କେତେ 5 ଟଙ୍କା, ମାଲିକ 5 ଟଙ୍କା ଦେଲା ତାର ପକେଟରେ ପୁରା ଖୁସିରେ ଚାଲିଲା, ତୋ ଘର ତ ରାଜପଲ ସେଇ ତ, ମୁଁ ବସି ଚିନ୍ତା କରେ ଦେଖ ସେ ଲୋକଟା କାମ କରୁଛନ୍ତି କେତେ ସୁନ୍ଦର ସୁନ୍ଦର ବିଲ୍ଡିଂ ଡିଜାଇନ, ସେ ଲୋକ ମୋର ତ ଟିକେ ଆସକ୍ତି ନାହିଁ, ଇଏ ମଣିଷ ମରୁଛି ସେଥିରେ, ମୋ ଘର ଏତେ ସୁନ୍ଦର ଘର, ପେଣ୍ଟ ମାରେ ପେଣ୍ଟ ବାଲା ହେଲେ ପେଣ୍ଟ ମାରିଦେଲା ଚାଲିଲା, ତୁମ ଘର ତାର ପଡ଼ିଥାଉ, ତୁମର କେତେ ସୁନ୍ଦର ଘର ତୁମର ପଡ଼ିଥାଉ, ସିଏ କଣ ଆସକ୍ତି ହଉଛି? ଯେଉଁ ଡିଜାଇନର ସବୁ ଡିଜାଇନ କରୁଛି ସିଏ ଆସକ୍ତି ହଉନାହାନ୍ତି ଘର ପ୍ରତି? ଦେଖ ମଣିଷ ତାର ପଡ଼ିକି ଚାଲିଛି, ଇଏ ସ୍ୱର ନା ବିଚିତ୍ର ଜିନିଷ ନା ସ୍ୱରଟା କେବଳ ଯଦି ପୁରା ଭଗବତ ଭଗବାନଙ୍କର ନିୟମରେ ମନ ଇନ୍ଦ୍ରିୟକୁ ସଂଯମ କରିକି ଜଣେ ଆଚାର୍ଯ୍ୟଙ୍କୁ ମାନିକି ସରଳ ଚିତ୍ତରେ ପ୍ରଭୁ ତାକୁ ଟିକେ କୃପା କରିଦେଲେ ସେ କେବଳ ସ୍ୱର ଧର୍ମରୁ ଉଦ୍ଧାର ପାଇବ ମାନେ ସ୍ୱର ଯୋଉ ଏଣ୍ଟ୍ରାପ ଶରୀର ଯୋଉ ଧରିକି ରହିଛି ତା ଦୂରରୁ ଖସିବା ଛୁଟିଆ କାମ ହାଲାଗୁଲା କରିଦେଉଛନ୍ତି ଖାଇବା ପ୍ରସାଦ ଟିକେ ଇଏ ହେଲେ ନା କ'ଣ ଭାବିଲେ ଖାଇବା ମୋର କ'ଣ ଇଏଟା ହେଇଗଲା ସାଙ୍ଗେ ସାଙ୍ଗେ ସାର ସ୍ୱର ଖାଇ ମୋତେ ଖାଇବାଟା କମିଗଲା ଏଠି ଖାଇବାଟା କମିଗଲା ମେଡିକାଲ 15 ଦିନ ପଡ଼ିକି ରହିଲେ କହିଲେ କିଛି କହୁଛୁ? କୁଆଡ଼େ ଟ୍ରେନ୍ ଲଗାଲେ ଖାଇବା ମିଳିଲେ କିଛି କହୁଛୁ? ଏଠି କ'ଣ ଏମିତି ହେଇଗଲାଣି ସାଙ୍ଗେ ସାଙ୍ଗେ ହେଇଯିବ ହୋ ହାଲା କରିବ ଏମିତି ହେଲା ସେମିତି ସ୍ୱର ସ୍ୱର ଧର୍ମରୁ ଯିବା କ'ଣ ଛୁଟିଆ କାମ ବୁଝୁ ନାହିଁ କାହାକୁ କେମିତି ପ୍ରକାର ସ୍ୱର ଧର୍ମ ରଖିଛନ୍ତି ମାଲିକ ଆମେ ସବୁ ବିଚାର କରେ ବସିକି ଚିନ୍ତା କରେ କ'ଣ ବିଚିତ୍ର ସଂସାର ଆମେ ସବୁ ଦେଖିଛୁ ବୁଢ଼ୀମା ମାନେ ସବୁ ଆମ ଯୋଉ ମା ଭାଇ ସବୁ ଥିଲେ ସବୁ ସବୁ ବୁଢ଼ୀମା ମାନେ ପୂର୍ବା ପୁରୁଣା କାଳ ସେ ଖାଆନ୍ତି କେତେବେଳେ ଦାନ୍ତ କହୁଛନ୍ତି 11ଟା 11ଟା ଏତେ କୋଉଠୁ ବଳ ପାଆନ୍ତି ତାଙ୍କର କାମ କରିବେ ଟିକେ ଖାଇ 10ଟା 11ଟା ମାନେ ସବୁ କାମ କରୁଥିବେ ତାଙ୍କୁ ତ ସ୍ୱରଧାନ ଭୋଗ କାହିଁ ବେଶୀ ଲାଗୁନି କିନ୍ତୁ ତାଙ୍କୁ ସେ ଜିନିଷ ନଥିଲେ ଆସକ୍ତିରା ରହିଛି ଦେଖ ସ୍ୱର ସେଠି ତାଙ୍କୁ ଆମର 9ଟା ବଜେ କ'ଣ କିଏ ମୋ ପେଟ କାମୁଡ଼ିଲାଣି ମୋର ଗ୍ୟାସ ହେଇଗଲାଣି ମୋ ମୁଣ୍ଡ ବିନ୍ଧିଲାଣି ବାହାରୁନି କି ତୁମର ଏମିତି ହେଇଗଲା ସେମିତି ହେଇଗଲା ଏ ସିଏ ତ ରାତି ଦିନ 11ଟା 12ଟା ପାଞ୍ଚ ଖାଉନାହାନ୍ତି ତାଙ୍କର ତ କାହିଁକି ଛୁଉନି ଏଇ ଯେଉଁ ଲୋକ ଗୁଡ଼ାକ ରହିଛନ୍ତି ସବୁ ଆମର ଟ୍ରାଇବାଲ ଯେଉଁ ଲୋକ ଗୁଡ଼ାକ ଯେଉଁ ସେ ହାଣ୍ଡିଆ ପିଇଦେବୁ ଗଲା ତାଙ୍କୁ ତ କାହିଁକି କିଛି ହଉନି ଏ ମାଣ୍ଡିଆ ଗଞ୍ଜାମରେ ସେ ମାଣ୍ଡିଆ ପିଇଦେବେ ମାଣ୍ଡିଆ ମାଣ୍ଡିଆ ଯାଉ ପିଇ ଦେଇକି ସେ ଯିବେ କାମକୁ ସ୍ୱରଟା ଗୋଟେ ସ୍ୱରଟା ତୁମେ ଯେଭଳି ନବ ଭାବରେ ନବ ସେଭଳି ନବ ଶରୀରର ଗୋଟେ ଡିମାଣ୍ଡ ଅଛି ତା ଡିମାଣ୍ଡଟାକୁ ତୁମକୁ କମେଇବାକୁ ପଡିବ କେମିତି ଆର୍ଟିଫିସିଆଲ କମେଇ ପାରିବନି ତୁମେ ତାକୁ ରେଗୁଲେଟିଭ କରି ସ୍ପିରିଚୁଆଲିଟିଟାକୁ ଟେଷ୍ଟ କରେ ତାକୁ ନେଗ୍ଲେକ୍ଟ କଲେ ତା ଡିମାଣ୍ଡଟା ଯାଇ କମିବ ଶରୀର ବେଶୀ କିଛି ତୁମକୁ ପ୍ରୋବ୍ଲେମ ଦିଏନି ମନ ବେଶୀ ପ୍ରୋବ୍ଲେମ ଦିଏ ଶରୀର ୱିକ୍ ମାନେ ଯାହାର ଯିଏ କହୁଛି ମୋ ଶରୀର ବେଶୀ ୱିକ୍ ହେଇଗଲା ତା ମନଟା ବେଶୀ ୱିକ୍ ହେଇଯାଇଛି ଆମ ଶରୀର ୱିକ୍ ହେଇଗଲେ କ'ଣ ଖାଇବାଟା କମ ହେଉଛି ଖାଇବା ତ ଠିକ୍ ଚାଲିଛି ମନଟା ୱିକ୍ କରିଦିଏ ଆଉ ସ୍ୱର ତ ସେମିତି ସ୍ୱରଟାକୁ ରେଗୁଲେଟିଭ ନ କଲେ ଅସୁବିଧା ହବ ତୁମେ ଯାହା ବି କର ସ୍ୱରଟା ସ୍ୱର ସ୍ୱରଟା ତା ହିସାବରେ ଗୋଟେ ଯନ୍ତ୍ର ଯନ୍ତ୍ର ରୁଢାଳି ମାୟା ଭଗବାନ କହିଲେ ଗୋଟେ ଯନ୍ତ୍ରଟା ମେସିନ୍ଟାକୁ ତା ହିସାବରେ ଚଲେଇବାକୁ ପଡିବ ନା ତେଣୁ ଶରୀର ଧନ୍ଦାଟା ସ୍ୱର ଧରିଦେଇଛି ନା ଜୀବାତ୍ମାଟାକୁ ଆଧ୍ୟାସ ତାକୁ ବୁଝିବାକୁ ଦଉନି ତୁ ହଉଛି ଭଗବାନଙ୍କର ଦାସ ସେଥିପାଇଁ ବୁଝିଦେଲେ ସେ ଭଗବାନ କର୍ମ କରନ୍ତି ସ୍ୱର କର୍ମ କଲାବେଳକୁ କାହାକୁ କଷ୍ଟ ଲାଗୁଛି ମୁଁ ଗାଧୋଇବାଟା କାହାକୁ କଷ୍ଟ ଲାଗୁଛି କହିଲେ ଦେଖ ଗାଧୋଇବା କାହାକୁ କଷ୍ଟ ଖାଇବା କାହାକୁ କଷ୍ଟ ଶୋଇବା କାହାକୁ କଷ୍ଟ ଲାଗୁଛି ଗାଧୋଇବା ଖାଇବା ଶୋଇବା ଏଇଟା କଷ୍ଟ ଲାଗୁଛି ରୋଷେଇ ଯଦି କହିବ ଆଜି 5ଟା ଆଇଟମ୍ ହବ ରୋଷେଇକୁ ଦେଖିଲ ତା କମରୁ ବଳ ଚାଲି ଆସିବ ଅଧିକା ରୋଷେଇ ହବ ଖାଇବା ପିଇବା ପିଠା ଆପଣା ଖାଇବା ପିଇବା ହେବ ସେତେବେଳକୁ ଇଏ ଲାଗୁଛି ଶରୀର ପାଇଁ ଯାହା କରିବ ଦେଖ ବଳ କଷି ଚାଲି ଆସୁଛି କାରଣ ଆତ୍ମା କହୁଛୁ କର ଯିବା ତମର ତା ମନରେ ହେଇଯାଇଛି ନା ଭଗବାନ ପାଇଁ କଲାବେଳକୁ ହେ ସିଏ ତ କରିବେ ମୁଁ କାହିଁ କରିବାକୁ ସାଙ୍ଗେ ସାଙ୍ଗେ ବାହାରିଲା ମନ ତାର ପ୍ରକ୍ଷେପାତ୍ମିକ ଶକ୍ତି ଦ୍ୱାରା ସେ ତାର କାର୍ଯ୍ୟ କରିବ ପ୍ରକ୍ଷେପାତ୍ମିକ ଶକ୍ତିର କାର୍ଯ୍ୟ ହେଲା ସବୁବେଳେ ତୁମକୁ କପଟ ଶିଖେଇବ ଭଗବତ ସେବାରେ ଫୋପାଡ଼ିବ ତୁମେ ସବୁବେଳେ ଫୋପାଡ଼ିବ ସିଏ କଲା ସିଏ ସିଏ କଲା ହିଂସାବାଦ ଏସବୁ ଏଗୁଡ଼ା ପଶିବ ମୁଣ୍ଡ ଭିତରେ ପ୍ରକ୍ଷେପାତ୍ମିକ ଏଇଟା ତୁମ ଦ୍ୱାରା ସୃଷ୍ଟି ହଉନି ତୁମେ ଭକ୍ତ ହେଲେ କ'ଣ ଗୋଟେ ପ୍ରକ୍ଷେପାତ୍ମିକା ମାୟା ପ୍ରକ୍ଷେପାତ୍ମିକ ମାୟା ହେଲା ସେ ଫୋପାଡ଼ିବ ତୁମେ ଯାଅନି ତୁମେ ଯିବା ପାଇଁ ଚେଷ୍ଟା କରିବ ସେ କେଉଁ ବାଟରେ ଗୋଟେ ମାୟା ତିଆରି କରିବ ତୁମେ ସେଇଟା ଶରଣାଗତି ଦ୍ୱାରା ତୁମେ ଶରଣାଗତି ଦ୍ୱାରା ତୁମେ ବଢ଼େଇବ ଆଉ ଶରଣାଗତି ଦ୍ୱାରା ତୁମେ ତାକୁ ତୁମ କାଟିବ ନହେଲେ ତୁମେ କାଟିପାରିବନି ତାକୁ ସେ ବିଭିନ୍ନ ପ୍ରକାର ବାହାନା ଆଉ ଇଏ ହରିକଥା ଶ୍ରବଣ ଏତେ ଶ୍ରବଣ କେତେ ନ କାହିଁ ଗୁରୁତ୍ୱ ଦିଆହେଇଛି ଏଥିପାଇଁ ନା ମନର ପ୍ରତିଦିନ କିଛି ଆବିଳତା ଆସେ ଆଉ ମନର ପ୍ରତିଦିନ କିଛି ସନ୍ଦେହ ଆସେ ମନ ପ୍ରତିଦିନ ସତେଜ ହେଇକି ରୁହେ ନା ମନର ଗୋଟେ ଧର୍ମ ହେଲା ଏଇଟା ସେ ବହୁତ ଅନାଦିକାଳରୁ ଭଗବାନ ବୁଲିଛି ନା ତାର କିଛି ନା କିଛି ଆସିବ ସେଥିପାଇଁ କ'ଣ କହିଲ ନିତ୍ୟ ଭାଗବତ ସେଇ ଭୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭଗବତୀ ନୈଷ୍ଠିକି ନୈଷ୍ଠିକି ଭକ୍ତି ଆସିବ ନିତ୍ୟ ଶ୍ରବଣ କଲା ପରେ ହବ ସେବା ଚାଲିଥିବ ଶ୍ରବଣ ଚାଲିଥିବ କୀର୍ତ୍ତନ ଚାଲିଥିବ ସବୁ ମିଶିଲା ପରେ ଯାଇକି ଜଣଙ୍କର ନିଷ୍ଠା ଆସିବ ଖାଲି ଖସିବା ଏଇ ଦେହ ଚେତନାରୁ କ'ଣ ଛୁଟିଆ କାମ ବହୁତ କଷ୍ଟ ସେଇ କର୍ମ କରୁଛି ସେ ଦେହ ପାଇଁ କିନ୍ତୁ ଭଗବତ କର୍ମ କରିବ ସେଥିପାଇଁ ସେ କହିଲା ଆତ୍ମାର ସର୍ବଦା କର୍ମଟା ହେବା ଆତ୍ମାର ପ୍ରକୃତି ଏହା ସରଳ ଧର୍ମ ନୁହେଁ ଚିଦାତ୍ମାର ଉପସ୍ଥିତି ବିନା ଚିଦାତ୍ମାର ଉପସ୍ଥିତି ବିନା ଏ ଜଡ଼ ଶରୀର ଚଳପ୍ରଚଳ ହୋଇପାରିବ ନାହିଁ। ଏ ଶରୀର ହେଉଛି ଏକ ମୃତ ଯାନ, ଆତ୍ମା ରହିଛି ବୋଲି ଚାଲିଛି ନା, ଏଇଟା କ'ଣ, ଏଇଟା ଆଖି ହାତ ଯାହା ସବୁ ରହିଛି, ଆଖି କାନ ନାକ ଯାହା ପାଦ ଏସବୁ କ'ଣ ଆତ୍ମା ଦ୍ୱାରା ଚାଲିଛି ନା, ଆଉ ଏଇଟା ମୃତ ଯାନଟା, ଆଉ ଆତ୍ମା ବସିକି ତାର ଚଲଉଛି। ଗାଡ଼ିଟା କ'ଣ, ଗାଡ଼ିଟା ଦୌଡ଼ୁଛି, ଗାଡ଼ିଟା କ'ଣ, ଗାଡ଼ିଟା ମୃତ ନା ଜୀବିତ, ମୃତଟା ନା ଜୀବିତ ଭିତରେ ଚଲଉଛି ବୋଲି ଚାଲୁଛି ସେଭଳିଆ। ଆଉ କ'ଣ ଆତ୍ମା ସର୍ବଦା କର, ଆତ୍ମାକୁ ଏହାକୁ କାମରେ, ଆତ୍ମା ଏହାକୁ କାମରେ ଲଗାଇବା ନିମିତ୍ତ ତିଆରି ହୋଇଛି, ଆତ୍ମା ଏହାକୁ କାମରେ ଲଗାଇବା ନିମିତ୍ତ ତିଆରି ହୋଇଅଛି। ଆତ୍ମା ସର୍ବଦା କର୍ମଠ, ସ୍ୱରଟା ତିଆରି ହେଇଛି କାହିଁକି, ଆତ୍ମା କର୍ମରେ ଲଗାଇବା ପାଇଁ, ସେ କ୍ଷଣେ ସୁଦ୍ଧା ବନ୍ଧ ହୋଇ ରହିପାରିବ ନାହିଁ। ତେଣୁ ସେ ଆତ୍ମା କୃଷ୍ଣ ଚେତନା କର୍ମରେ ନିଯୁକ୍ତ ହେବା ଉଚିତ, ନଚେତ ଏହା ମାୟା ଶକ୍ତି କବଳିତ ହୋଇ ମାୟା କର୍ମରେ ନିଯୁକ୍ତ ହୋଇଯିବ। କର୍ମଟା କରିବ, ସେ କର୍ମଟା କରି କେଉଁଠି ରହିବ, କର୍ମ କରି ବସିବ ନା। ନଚେତ ଏହା ମାୟା ଶକ୍ତି କବଳିତ ହୋଇ ମାୟା କର୍ମରେ ନିଯୁକ୍ତ ହୋଇଯିବ। ମାୟା ଶକ୍ତି ବା ଭୂତ ପ୍ରକୃତିର ସଂସ୍ପର୍ଶରେ ଆସିଲେ ଆତ୍ମା ଭୂତ ପ୍ରକୃତିର ଗୁଣ ଲାଭ କରେ। ଆତ୍ମାଟା ଭୂତ ପ୍ରକୃତି ସଂସ୍ପର୍ଶରେ ଆସିଲେ ଭୂତ ପ୍ରକୃତିର ଗୁଣଟା ଲାଭ କରିଦେଉଛି। ତେଣୁ ଆତ୍ମାକୁ ଭୌତିକ ଦୋଷରୁ ମୁକ୍ତ କରିବା ନିମିତ୍ତ ତାହାକୁ ଶାସ୍ତ୍ରନୁମିତ କର୍ମରେ ଲଗାଇବାକୁ ପଡ଼ିବ। କେତେ ସରଳ ଭାଷାରେ ପ୍ରବଦ ଲେଖିଥିଲେ, ଆତ୍ମାଟା କ'ଣ ହେଇଛି, ଭୌତିକ ଗୁଣ ଦୋଷ ହେଇଯାଇଛି। ସେ ଆତ୍ମା ପରମାତ୍ମାଙ୍କର ଅଂଶ, ତା ପାଖରେ କୌଣସି ଗୁଣ ଲାଗିବା ଉଚିତ ନୁହେଁ। ତେଣୁ ସେଥିରେ ଭୌତିକ ଦୋଷଯୁକ୍ତ ହେଇଯାଇଛି, ତାକୁ ସେଥିରୁ ବାହାର କରିବାକୁ ପଡ଼ିବ। କେମିତି ବାହାର କରିବାକୁ ପଡ଼ିବ, ସେ ଲେଖିଲେ ଶାସ୍ତ୍ରାନୁମୋଦିତ କର୍ମ ରହିଲା। ଯଦି ଆତ୍ମା ସ୍ୱଭାବତଃ କୃଷ୍ଣ ଚେତନା କୃଷ୍ଣ କର୍ମରେ ନିଯୁକ୍ତ ହୋଇଯାଏ ତାହେଲେ ଖୁବ୍ ଭଲ, ଯାହା ସେ କରିବାକୁ ସକ୍ଷମ। ଯଦି ସେ ତାହା କୃଷ୍ଣ ଚେତନାରେ କରେ ତାହେଲେ ତାହା ଖୁବ୍ ଭଲ। ଶ୍ରୀମଦ୍ ଭାଗବତମରେ ଏହା କୁହାଯାଇଛି, ତେକତା ସୁଧର୍ମ ଚରଣାମ ବୁଝେ ହରି ଭଜନ ଅପକ୍ୱଥ ପତେ ତତୋ ଯଦିହି ଯତ୍ର ବା ଯତ୍ର କୋବା ଭଦ୍ରମ ଅଭୂତ ଅମୁଷ୍ୟ କିଂ କୋବାର୍ଥ ଆଭୂତ ଭଜତାମ ସୁଧର୍ମଥ। ନାରଦ ବ୍ୟାସ ସମ୍ବାଦରେ, ଯଦି କେହି ଶାସ୍ତ୍ର ନିର୍ଦ୍ଦେଶ କର୍ମ ଅନୁଯାୟୀ କର୍ମ ନ କରି କିମ୍ବା ଠିକ୍ ଭାବରେ ଭକ୍ତି ଯୋଗ ମାର୍ଗ ଅବଲମ୍ବନ ନ କରି କୃଷ୍ଣ ଚେତନା ଗ୍ରହଣ କରେ ତାହେଲେ କିଛି କ୍ଷତି ନାହିଁ, ଶାସ୍ତ୍ର ଅନୁମୋଦିତ କର୍ମ ସେ କରିପାରୁନି, କିନ୍ତୁ ସେ ଭଗବାନଙ୍କର ଭକ୍ତି କରୁଛି। ସେ ଯଦି ବି ଅଧପତିତ ହେଇଯାଏ ତେବେ ତାର କିଛି କ୍ଷତି ହୁଏ ନା, କିନ୍ତୁ ସେ ଯଦି କୃଷ୍ଣ ଚେତନଶୀଳ ନ ହୋଇ ବିଶୁଦ୍ଧ ହେବା ନିମିତ୍ତ ଶାସ୍ତ୍ରର ଶାସ୍ତ୍ରବିଧି ନିର୍ଦ୍ଦେଶ ଗ୍ରହଣ କରେ ତାହେଲେ ସେଥିରୁ କି ଫଳ। ଜଣେ ଏଠି ତେତା ସ୍ୱଧର୍ମମ ଚରଣମ ବୁଝେ ହରେ ଭଜନ ଅପଗତ ପତେ ତୁ ଯଦି, ଜଣେ ସ୍ୱଧର୍ମକୁ ଛାଡ଼ିଦେଲା, ଛାଡ଼ିଦେଇ ଭଗବାନଙ୍କର ଭକ୍ତି କଲା, ଯଦି ଭକ୍ତି କରୁ କରୁ ତାର ପତନ ହେଇଗଲା ତାର କ୍ଷତି କ'ଣ ଅଛି। ଆଚ୍ଛା, ଯଦି ଜଣେ ନିଜ ଧର୍ମଟାକୁ ଭଲ ଭାବରେ ପାଳନ କଲା, ଭକ୍ତି କଲାନି, ସେଥିରେ ଲାଭ ବି କ'ଣ ଅଛି, କାରଣ ଆତ୍ମାର ସେଥିରେ କିଛି ଲାଭ ହଉନି। ସେଠୁ ସେ ଉପଦାନ ଦେଲେ, ତେଣୁ କୃଷ୍ଣ ଚେତନା ସ୍ତରରେ ପହଞ୍ଚିବା ନିମିତ୍ତ ସଂସ୍କାର କ୍ରିୟାର ଆବଶ୍ୟକତା ଅଛି। କେତେ ବଡ଼ ଇମ୍ପୋର୍ଟାଣ୍ଟ, କୃଷ୍ଣ ଚେତନା ସ୍ତରଟାକୁ ପହଞ୍ଚିବା ଗୋଟେ ସଂସ୍କାରର ଆବଶ୍ୟକତା ଅଛି। ଏ ସଂସ୍କାରଟା ହଉଛି ବର୍ଣ୍ଣାଶ୍ରମ, ତୁମେ ବ୍ରହ୍ମଚାରୀ ହେଇଛ, ଏଇଭଳି ଭାବରେ ଜୀବନଯାପନ କରିବ, ଏଇଭଳି କରି ତୁମକୁ ଗୋଟେ ସଂସ୍କାର ଆସିବା ଦରକାର। ସେଥିପାଇଁ ଏତେ ଷ୍ଟ୍ରିକ୍ଟ ସବୁ ରୁଲ୍ସ ରେଗୁଲେସନ ସୋସାଇଟିରେ ତିଆରି କରା ହଉଛି, ଗୋଟେ ଯେତେ ଚୋର ପୋଲିସ ଯେତେ ନିୟମ କଲେ ଚୋର ଗୋଟେ ବାଟ, ଆଗରୁ କ'ଣ ସିନ୍ଧୁ କରୁଥିଲେ ବା, ସିନ୍ଧୁଘାତ କରନ୍ତି, ସିନ୍ଧୁଘାତ କରି ଧାନ ବସ୍ତା ଟେକି ନେଇ ପଡ଼ନ୍ତି, ଯୋଉ ବର୍ଷା ଯୋଉ କ'ଣ ଧାନ କଟା ଧାନ କ'ଣ ଆଗରୁ ସବୁ ବିଲରେ ଉଡ଼େଇ ନଉଥିଲେ, ଧାନ କଚଡ଼ା ବାନ୍ଧିକି ନେଇ ପଳାନ୍ତି ଚୋରି କରି ରାତିରେ, କଚଡ଼ା କଳେଇ କୁହନ୍ତିନି ସେ ଚୋରି କରିଦେବେ, ଖଳାରୁ ନେଇ ପଳେଇବେ ଧାନ ବସ୍ତା, ଟିୱେଲ ଖୋଲିକି ନେଇଯିବେ, ନେଇଯାନ୍ତିନି ଆଉ ସେ ସୁଚ ଅଛି, ବର୍ତ୍ତମାନ ଦେଖିଲେ ସେଗୁଡ଼ା ହେଇପାରୁନି, ସିସି କ୍ୟାମେରା ଆସିଗଲା, ଗରମ ସିସି କ୍ୟାମେରା ଲଗେଇଲେ ଧରା ପଡ଼ିବ। ସେଠୁ କହିଲା ଆଚ୍ଛା ଗୋଟେ କାମ କରିବାକୁ ପଡ଼ିବ, ସାଇବର ଠକ ବର୍ତ୍ତମାନ ଦେଖୁନା ଅନଲାଇନ୍ ମାର୍କେଟିଂ କର, ତୁମକୁ ଦେଖେଇଦେବେ, ତୁମର ପଇସା ଉତ୍ପାଦ ହେଉଛି ବୋଲି କିଏ ମାର୍କେଟକୁ ଯାଉଛି, ମ କିଏ ମାର୍କେଟକୁ ଯିବ, ବସିଗଲେ ଗୋଟେ ମୋବାଇଲରେ ଲଗେଇଦେବା କାର୍ଡ ପଳେଇ ଆସିବା, ଦେଖ ତୁମେ ତୁମ ନମ୍ବର ମାଗିବେ ତୁମେ ଦେଇଦେବ, ଦେଇଦେବ ବାସ ସଫା କରିଦେଇଥିବା। ବାବା ତୁମେ ଯେତେ ଚାଲାକ ହୁଅ, ଚୋର ଯେତେ ଚାଲାକ ହବ ନା ପୋଲିସ ଯେତେ ଚାଲାକ ହବ ଚୋର ତା ବାଟଟା କରି, ସେଟା ବଦ୍ଧ ଯିବା ପାଇଁ ତୁମେ ଯେତେ ନିୟମ ତିଆରି କର ସେ ଖସିବା ବାଟ ଗୋଟେ ଦେଖିବ, ବଦ୍ଧ ଯିବ ତୁମେ ପାରିବନି, ଆଉ ଡିସିପ୍ଲିନ କରିବା ଏଇ ସଂସ୍କାର ଆଣିବା ଭାରି କଷ୍ଟ, ସେ କେତେ କୁଆଡ଼େ ନିୟମ ଦେଖେଇକି ତୁମକୁ ବୁଲେଇ ଘୁରେଇ ଦବା, ଆଉ ସେଠି ପଏଣ୍ଟ ଦେଖେଇଦବା, ଆଉ ହେ ପ୍ରଭୁପାଦ ଏମିତି କହିଛନ୍ତି ଏଇଟା କ'ଣ ଏମିତି ହବ, ସେ କିନ୍ତୁ ସିଏ କିଏ କ'ଣ କହିଲା ବାପା ତୁ ମାନୁନ, ତୋର ଅଲଗା କଥା କ'ଣ କହିବା ଦରକାର, ତୋର ମାନିକି ତୋର ଭଲ ମଣିଷଟା ହବ, ଯଦି ଅଲଗା ଲୋକ ଖରାପ, ତୋର ନିଜ ଗୋଟେ ଭଲ ମଣିଷ ହେଇଯା। ଯିଏ ଜାଣିପାରୁଛି ଏଇଟା ଖରାପ, ସେ ଭଲ କର୍ମଟା କରୁନି କାହିଁକି? ଯିଏ ଅନ୍ୟର ଦୋଷ ଦେଖି ଜାଣିପାରୁ ଏଇଟା ଖରାପ, ଏଇଟା କରିବା ଦରକାର, ତାହେଲେ ସିଏ ଆଗେ କରିବା ଦରକାର, କାରଣ ସେ ଜାଣିଦେଉଛି ନା, କହିବାର କ'ଣ ଅଛି? ସେଥିରେ ମନା କରେ, ତୁମେ ଯଦି କରିପାରୁନ କୁହନି, କିନ୍ତୁ କରିପାରୁନ କହିକି ଲାଭ କାହିଁକି? କହିକି କହିଲା ମାନେ ଉତ୍ପାତ ଗୋଟେ ସୃଷ୍ଟି ହୁଏ, ସେଥିରେ କହିବା ଲୋକଟା ବେଶୀ ହେଲେଣି, କହିବା ଲୋକ ବେଶୀ ହେଲେ କ'ଣଟା ଲାଭ ହବ? କର, କହିବାର କ'ଣଟା ଅଛି? ଆଉ ଏଇଟା ଉତ୍ପାତ, ସମାଜରେ ଉତ୍ପାତ ସୃଷ୍ଟି ହବ। ତେଣୁ ପୂର୍ବଜୀ ମାନେ ସେ କଥା କହିଲେ, କୃଷ୍ଣ ଚେତନା ସ୍ତରରେ ପହଞ୍ଚିବା ନିମିତ୍ତ ସଂସ୍କାର କ୍ରିୟାର ଆବଶ୍ୟକତା ଅଛି, ଗୋଟେ ସଂସ୍କାରର ଆବଶ୍ୟକତା ରହିଛି। କଥା କହିଦେଲେ ଖାଲି ସବୁ ଜାଣିଦେଲେ, ପଢ଼ିଦେଲ ଜାଣିଦେଲ ଦୀପଦ କରିଦେଲ, ଏ ଛୁଆଗୁଡ଼ା କୁଆଡ଼େ ଛୁଆ ଆଜିକାଲି ଆସୁଛନ୍ତି, କେତେ ପ୍ରକାର ସବୁ ଟ୍ୟାଲେଣ୍ଟ ବୁଦ୍ଧି, ଏଇଟା କ'ଣ ଏଗୁଡ଼ା କାହିଁ? ଏସବୁ ଜିନିଷ ନୁହେଁ ବାପା, ତୁମ ସଂସ୍କାରକୁ ଧର। ସବୁକିଛି ଜାଣିଛ, ସବୁକିଛି କଲେ କିଛି କରିପାରିବନି, ଆଣ୍ଠି ପଡ଼ିବ, କିଛି ପାରିବନି ଏଥିରେ। ଏଇଟା ଭାରି ସୂକ୍ଷ୍ମ ଜିନିଷଟା, ଏଇଟା ଗୋଟେ ଅଧିକାର ଜିନିଷ, ଏଇଟା ଗୋଟେ ସଂସ୍କାର ଜିନିଷ, ଏଇଟା ଶରଣାଗତିର ଜିନିଷ, ଏଇଟା ପୁରା ସମ୍ପୂର୍ଣ୍ଣ ଡିପେଣ୍ଡେଣ୍ଟ କୃଷ୍ଣ ତୁମକୁ ତୁମ ହାତ ଧରି କେଉଁ ରାସ୍ତାରେ ନେବେ, ସେଟା ସେ ଜିନିଷଟା ତୁମେ ଏଠି କାହିଁକି ଏତେ ବୁଦ୍ଧି ଖର୍ଚ୍ଚ କରୁଛ? ସେଥିପାଇଁ ସନ୍ନ୍ୟାସ କିମ୍ବା ଯେକୌଣସି ପ୍ରକାର ସଂସ୍କାର କ୍ରିୟା କେବଳ ମାତ୍ର ବ୍ୟକ୍ତିକୁ ଅନ୍ତିମ ଲକ୍ଷ୍ୟ କୃଷ୍ଣ ଚେତନା ଲାଭ କରିବା ନିମିତ୍ତ ସାହାଯ୍ୟ କରେ। ସନ୍ନ୍ୟାସ ହୁଅ କି ବ୍ରହ୍ମଚାରୀ ହୁଅ କି ବାନପ୍ରସ୍ଥ ହୁଅ, ଏଇଟା ଗୋଟେ ସଂସ୍କାର ଯାହାଦ୍ୱାରା ତୁମେ କୃଷ୍ଣ ଚେତନାଟା ଲାଭ କରିବ। ଆଉ ତୁମେ ତ ଏଇ ସଂସ୍କାରଟାକୁ ରିଜେକ୍ଟ କରୁଛ, ତ ଯେମିତି ପାର ସେମିତି କହିବ ମୁଁ ଭକ୍ତି କରିବି, କେମିତି ହବ? ଏଇଟା ମନ ଇଚ୍ଛା ତୁମେ କାହା କଣ୍ଡର ରହିବନି, ମନ ଇଚ୍ଛା ତୁମେ ଯାହା କରିବ ଭକ୍ତି ହେଇଯିବ ନା କ'ଣ? ମୁଁ ଜପ କରୁଛି, ମୁଁ ତ ଦୀକ୍ଷା ନେଇଗଲି, ମୁଁ ତ ଠାକୁର ସେବା କରୁଛି, ଏଇଟା କ'ଣ? କିଛି ନାହିଁ, ସଂସ୍କାର ତ ଏଇ ଚାରିଟା ବର୍ଣ୍ଣାଶ୍ରମ ସିଷ୍ଟମର ନିୟମଟା ମାନୁନ, ତୁ ଆଶ୍ରମ ନିୟମ ନିୟମଟା ତୁମେ ମାରୁନ ମାନେ ତୁମେ ଡିଫିଟ୍ ହବ। ଆଉ ଏଇଟା ସଂସ୍କାର ଜିନିଷ ଗୁଡ଼ା, କିନ୍ତୁ ଏସବୁ ଶକ୍ତି ଯଦି ବ୍ୟକ୍ତି କୃଷ୍ଣ ଚେତନା ଲାଭ ନ କଲା, ତାହେଲେ ତାହେଲେ ତାର ସବୁ ବୃଥା ହୋଇଗଲା। ସେ ଏତେ ସଂସ୍କାର ଏତେ ଭଲ ମନ୍ଦ ସବୁ କରିକି ସେ କୃଷ୍ଣ ଚେତନାକୁ ଆସିପାରୁନି, ସେ ବହୁତ ଷ୍ଟ୍ରିକ୍ଟଲି ସବୁ ଜିନିଷ ଗୁଡ଼ାକ କ'ଣ କହୁଛି କର୍ମ ଗୁଡ଼ାକ କରୁଛି, କୃଷ୍ଣ ଚେତନା ଆସିପାରିଲାନି, ତାର ସବୁ ବେକାର ହେଇଯିବ। ତେଣୁ ଆମ ସଂସ୍କାର କ୍ରିୟାଟା କେବଳ କୃଷ୍ଣ ଚେତନା ଲାଭ କରିବା ପାଇଁ, କେବଳ ଜଣେ ଯଦି କେବଳ ସଂସ୍କାରିତ ହଉଛି କିନ୍ତୁ କୃଷ୍ଣ ଚେତନାକୁ ଆସୁନି, ଭଗବତ ଭଗବାନଙ୍କ ଭକ୍ତି କରୁନି, ଯେମିତି ବ୍ରାହ୍ମଣ ମାନେ ଦେଖିନ, ସେ ସବୁ ଗାଁର ବ୍ରାହ୍ମଣ ଥିଲେ, ସେ କାହା ଘରେ ଖାଇବେନି, ବ୍ରାହ୍ମଣ ମାନେ କ'ଣ ଖାଆନ୍ତି ବାବୁ ଶ୍ରାଦ୍ଧକୁ ଯେଉଁ ଆସନ୍ତି କ'ଣ ଖାଆନ୍ତି? ମିଠା ଖାଇବେ, ଚୁଡ଼ା ଦହି ଦହି କଦଳୀ ମିଠା, କାରଣ ଅର୍ଣ୍ଣ ରୋଷେଇ କଲେ ଅଡ଼ୁଆ, ଆରେ ଅର୍ଣ୍ଣ ରୋଷେଇ କଲେ ଏଇଟା ତ ସେଟା ସବୁଦିନ ଖାଉଛନ୍ତି, ଏଇଟା ଭଲ ଜିନିଷ କ'ଣ ବୁଝିପାରିଲ ନା ନାହିଁ? କିରେ ଏଠି ଯଦି ଦୋଷ ଲାଗିଲା, ହୋଟେଲ କାହିଁ ଦୋଷ ଲାଗୁନି? ମତେ ପାଠ ପଢ଼ି ପାରିବନି, ମୁଁ ସବୁ ଜିନିଷ ବୁଝୁଛି, ତୁମେ ଆଉ କାହାକୁ ମୁଁ ଖୋଲି କହିଦେଉଛି ଆଉ। ଯଦି ଯଦି ତୁମ ଘରେ ବାବୁଲିବାବୁ ଘରେ ପିଣ୍ଡ ପକେଇଲେ ନନାର ଦୋଷ ଲାଗିବ, ସିଏ ହେଉଛି କ୍ଷତ୍ରିୟ ଲୋକ, ମୁଁ ହେଉଛି ବ୍ରାହ୍ମଣ, ଆଚ୍ଛା ସିଏ ବୈଶ୍ୟ, ନନା ବ୍ରାହ୍ମଣ ଖାଇଦେଲେ ତ ଜାତି ପଳେଇବ। ହୋଟେଲରେ କିଏ ରୋଷେଇ କରୁଛି, ସିଏ କ'ଣ ପଇତା ଦେଖିକି ହୋଟେଲରେ ଖାଉଛି? ହୋଟେଲରେ ଖାଇଦେବ କିନ୍ତୁ ପିଣ୍ଡ ପକେଇବାକୁ ଆଇଲା ବେଳକୁ କ'ଣ କହିବ? ଆମେ ଅର୍ଣ୍ଣ ଖାଇବୁନୁ, କ'ଣ ଦହି ଆଣ, ଚୁଡ଼ା ଆଣ, ସେ ଯେଉଁ ଛେନା ଗଜା, ଆଉ ସେଇଟା ତ ଭଲ ଜିନିଷ ଆଉ କ'ଣ, ସେଇଟା ଦବେଇକି ଗଲେ ଆସିବେ ଗୋଟେ, ମୁଁ ଅତ୍ୟ ମୁଁ ସେ ପାଟି କରେ, ମୁଁ ଛୁଆଟି ବେଳେ ମୋର ମୋର ନଜର, ମୋର ଛୋଟ ପିଲାବେଳୁ ନଜର, ବ୍ରାହ୍ମଣ ମାନେ ଆସିବେ ବୁନ୍ଦିଆ ତାଙ୍କ ପାଇଁ ହେଇଥିବ, ଅଲଗା ନାହିଁ ନନା ଆସିବେ, ଭଲ ଭାଇ ତୁମେ ଖାସ ସେ ବୁନ୍ଦିଆଟା ଯୋଉ ହବ ସେ ଛାଣିକି କରିଥିଲେ ନାହିଁ ନା, ଯିଏ ବୁନ୍ଦିଆ ଖାଇଛି ସେ ପଇଦା ପକେଇଲା ଗଲା, ସକାଳୁ ଉଠି ଗାଧେଇକି ସେ ପୁରା ପଇଦା ପଇଦା ପକେଇ ତିଳ ଫିଳ କରି ବ୍ରାହ୍ମଣ ନନା ଖାଇବ, ତା ପାଇଁ ରୋଷେଇ ହେଇଛି, ଏସବୁ କିଛି ନାହିଁ। ସଂସ୍କାର ବ୍ରାହ୍ମଣଙ୍କର ସଂସ୍କାର ନାହିଁ, ବହୁତ ସଂସ୍କାର ବ୍ରାହ୍ମଣ ଅଛନ୍ତି ସବୁ, କିନ୍ତୁ ତୁମେ ଯେତେ ସଂସ୍କାର ହେଇକି ରୁହ, ତୁମେ ବ୍ରାହ୍ମଣ ହୁଅ କି କ୍ଷତ୍ରିୟ ହୁଅ କି ବୈଶ୍ୟ ହୁଅ କି ଶୂଦ୍ର ହୁଅ କି ବ୍ରହ୍ମଚାରୀ ହୁଅ କି ବାନପ୍ରସ୍ଥ ହୁଅ କି ସନ୍ନ୍ୟାସ ହୁଅ କି ଗୃହସ୍ଥ ହୁଅ, ତୁମର ସଂସ୍କାର ଯେତେ ନିୟମଟା ପାଳନ କରୁଛ, ଏ କେବଳ ଭଗବାନଙ୍କର ଭକ୍ତି ପାଇବା ପାଇଁ। ସେ ଯେମିତି କହୁଛନ୍ତି ବ୍ରହ୍ମଚାରୀ ଭୁଲ କରୁଛି, ଆରେ ବ୍ରହ୍ମଚାରୀ ଭୁଲ କରୁ, ତୁମେ ଗୃହସ୍ଥ ହେଇକି ଠିକ କର, ଯିଏ ବି ଯାହା କର ଭୁଲ ଠିକ ରେ ବିଚାର କରନି, ତୁମେ କୃଷ୍ଣ ଚେତନାଟା ଲାଭ କର, ସଂସ୍କାରଟାକୁ ତୁମେ ନିଜେ ଆଣ, ଗୁଣକର୍ମ ସବୁବେଳେ ରହିବ, ତୁମେ କାହାକୁ କହିଦେଲେ କାହାର ଗୁଣ ପରିବର୍ତ୍ତନ ହବନି, କାହାକୁ କହିଦେଲେ ଗୁଣ ପରିବର୍ତ୍ତନ ହବନି, ତା ଗୁଣଟା ସେ ଆଉ ସେ ଗୁଣରେ ତାର ତ ରହିଛି, ଆଉ ତାକୁ କହିଲେ କ'ଣଟା ହବ? କିଛି ନା, ଗୋଟେ ଓଡ଼ିଆ ଲୋକ ତୁ କହିକି ଥୋବରା ହେଇଯିବୁ, ଓଡ଼ିଆ ନାହିଁ ସବୁ ଥୋବରା ହେଇଯିବୁ, ଯେତେ କହୁ ସେ ତା ଗାଲ ହେଇଯିବୁ, ସେ ଶୁଣିବୁନି, ତ କହିଲେ କ'ଣଟା ହବ? ସେ କିଛି କର, ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡ଼ା କାଠ, ଦରପୋଡ଼ା କାଠକୁ ମାଠୁଥିବ, ମାଠିଲେ ସେ କ'ଣଟା? କିଛି ହବ, ମଣିଷ ଯେତେ କହିଲେ କ'ଣଟା ହବ? ତାର ତ ଗୁଣଯୁକ୍ତ ଲୋକ, ଏଇଟା ସେ ଗୁଣ ପ୍ରତି ଆସକ୍ତ ହେଇକି ରହିଛି। ତେଣୁ କୃଷ୍ଣଙ୍କର କର୍ମଟା, ଭଗବାନଙ୍କର କର୍ମଟା ଏଇଥିପାଇଁ କରାହେଇଛି ନା, ଜବରଦସ୍ତ ତାକୁ ଆଣିକି ପୁରା ହେଉଛି, ଆଉ କୋଭଟଲେ ସାଧୁମାନେ କମ୍ ବଡ଼ ଏଇ ଖାଲି ଚିନ୍ତା କରି ଦେଖୁଥାଏ ଯେଉଁ ଆଚାର୍ଯ୍ୟମାନଙ୍କର ଯେଉଁ ଅବଦାନ, ଇଏ ତ ଜୀବ କେବେ ହେଲେ କେବେ କୌଣସି ଜିନିଷ ଗୋଟେ ପରସେଣ୍ଟ ବି ଶୁଝିପାରିବେନି। କୁଆଡ଼େ ଭିକ ମାଗି ଆଣି ମଠ ମନ୍ଦିର କରି ଧର 70 ବର୍ଷ ବୟସରେ ସେ ବିଦେଶ ଯାଇ ତାଙ୍କୁ ଆଣି ନିଜ ପିଲା ଛୁଆଙ୍କୁ ଛାଡ଼ିକି ତାଙ୍କର ଖାଇବା ତାଙ୍କୁ ରୋଷେଇ କରିକି ଦେବେ, ତାଙ୍କୁ ଖାଇବା ପିଇବା ବୁଝିବା, କାହାର ଝିଅ ବାହାର ହେଲା, କାହାର ପୁଅ ବାହାର ହେଲା, କିଏ କୋଉଠି ଅସୁବିଧାରେ ପଡ଼ିଲା, ଗୁରୁ ଏଇ କାମ କରିବ, ତୁମେ ଶୁଝିଦେବ ତା ଋଣ, ତୁମ ବାପା ମା ତୁମକୁ ଜନ୍ମ କରି ଘରୁ ବାହାର କରିଦେବ, ତୁମ ବାପା ମା ଜନ୍ମ ଘର ଛାଡ଼ି ତୁମେ ପଳେଇ ଆଇଲ, ବାବାଜୀ ହେଇଗଲ, ତୁମ ବାପା ମା ପଚାରୁଛି ଫୋନ କରି ଭଲ ଅଛୁ କି ନାହିଁ, ଖାଇଲୁ କି ନାହିଁ, ସଂସାର ତୁମକୁ ପଚାରୁଛି, ଇଏ ଅକୃତଜ୍ଞ ହୃଦୟ ଏଗୁଡ଼ା କାହିଁ ବୁଝିପାରିବନି କିଛି। କେତେ ବଡ଼ କଷ୍ଟ କରିକି ସାଧୁମାନେ ଏସବୁ ଜିନିଷ କାହିଁ ସବୁ ସେଟ୍ଅପ୍ କରିଛନ୍ତି, ସେ ଆସିବେ ସେ ଖାଇ ପିଇକି ସେ ଉତ୍ପାଦ କରିକି ଯିବେ ବୋଧ ଆସିପାରିବେ, ହେଟା ଏମିତି ହେଲା ସେଟା ହେଲା, ମନ୍ଦିର ଏମିତି ହେବା ଦରକାର, ସେମିତି ହେବା ଦରକାର, ଇସ୍କନ ଏମିତି ହେବା, ତୁ ବାପା କୁଆଡ଼େ କେଉଁଠିକାର ଲୋକ, ତୁ କାହିଁ ଏଡ଼େ ଗୋଟେ କଥାଗୁଡ଼ା କହୁଛୁ, ଗଲୁ ବାପା ଦେଖିବା ଏଠୁ ପଳେଇଗଲୁ ଦେଖିବା, ତ ସଂସାରରେ କିଏ ପଚାରିବ, ତୋ ପିତାମାତା ପଚାରିବେ, ତୋ ପିତାମାତା ପଚାରିବେ, ଗୋଟିଏ ପରସେଣ୍ଟ ସ୍ୱାର୍ଥ ପୂରଣ ନହେଲେ ଫୋପାଡ଼ି ଦେବେ, ତୋ ସାଙ୍ଗେ ସାଙ୍ଗେ ଭିନ୍ନ କରିଦେବେ। ତେଜପୁତ୍ର କର୍ମ ଗୋଟେ ଅଛି ବା ଓଡ଼ିଆରେ, ତେଜପୁତ୍ର କରିଦେବେ, ଆଉ ଏ ତ ବଦ୍ଧ ଜୀବଟା ନା, ତା ପାଇଁ ଯେତେ ତୁମେ ରୁଲ୍ସ ରେଗୁଲେସନଟା ତାକୁ ଗୋଟେ ଭଲ ଲାଗିବ। ଆରେ ଭାଇ ରୁଲ୍ସ ରେଗୁଲେସନଟା ସଂସ୍କାର ତୁମକୁ ଆଣିବ, ସଂସ୍କାର ଆସିଲେ ତୁମର ଗୋଟେ କୃଷ୍ଣ ଚେତନା, ଏସବୁ ସଂସ୍କାରର ଲକ୍ଷ୍ୟ ହେଉଛି କିନ୍ତୁ କୃଷ୍ଣ ଚେତନା ଆମେ ଆଗେଇବା ପ୍ରଗତି କରିବା। ହେଲେ କର୍ମ ନ କରିକି ତୁମେ ରହିପାରିବ ନାହିଁ, ଭଗବାନଙ୍କର କହିବା କଥା ହେଲା ସାର୍ ତୁମେ କର୍ମ କରିବ। ଆଚ୍ଛା ବଳଦେବ ଭକ୍ତିନାଥ ଠାକୁର କ'ଣ ଲେଖିଲେ, ଅଶୁଦ୍ଧ ଚିତ୍ତ ପୁରୁଷ ଶାସ୍ତ୍ରୀୟ କର୍ମ ତ୍ୟାଗ କରି ମଧ୍ୟ ପ୍ରକୃତି ସିଦ୍ଧ ଗୁଣ ଦ୍ୱାରା ଉତ୍ତେଜିତ ହୋଇ ଅସ୍ୱତନ୍ତ୍ର ରୂପେ ବ୍ୟବହାରିକ କର୍ମ ସକଳ କରିଥାଏ। ତାଙ୍କ ପରିଭାଷା ସୁନ୍ଦର ପରିଭାଷା, ବେଙ୍ଗଲିଶ ଲେଖିଛନ୍ତି ନା ଏଗୁଡ଼ା, ଅଶୁଦ୍ଧ ଚିତ୍ତ ପୁରୁଷ ଶାସ୍ତ୍ରୀୟ କର୍ମ ତ୍ୟାଗ କରି ଆଉ ପ୍ରକୃତି ସିଦ୍ଧ ଗୁଣ ଦ୍ୱାରା ଉତ୍ତେଜିତ ହୋଇ ଅସ୍ୱତନ୍ତ୍ର ରୂପେ ବ୍ୟବହାରିକ କର୍ମ ସକଳ କରିତେ ଥାକେ, ଅତଏବ ତାଦର ପକ୍ଷେ ଶାସ୍ତ୍ର ନିର୍ଦ୍ଦିଷ୍ଟ ଚିତ୍ତ ଶୁଦ୍ଧକ କର୍ମ ତ୍ୟାଗ କରା କର୍ତ୍ତବ୍ୟ ନୁହେଁ। ସେ ଲେଖିଥିଲେ ଅଶୁଦ୍ଧ ଚିତ୍ତ ପୁରୁଷଟା ସେ କ'ଣ କଲା ନା ଶାସ୍ତ୍ରୀୟ କର୍ମକୁ ତ୍ୟାଗ କରିଦେଲା, କ'ଣ କରିବ ନା ଶାସ୍ତ୍ରୀୟ କର୍ମକୁ ତ୍ୟାଗ କରିଦେଇକି ପ୍ରକୃତିର ଗୁଣ ଦ୍ୱାରା ଉତ୍ତେଜିତ ହେବ। ପ୍ରକୃତିର ଗୁଣ କ'ଣ, ତାର ଗୋଟେ ପ୍ରକୃତି ରହିଛି, ମଣି ଓଡ଼ିଆର ସେ ଶବ୍ଦରେ ନାହିଁ, ପ୍ରକୃତି ମଲେ ଯାଏ, ବୁଢ଼ୀ ମାନେ କୁହନ୍ତିନି ତୁ କାହିଁକି ତା କଥା ଶୁଣି, ତା ପ୍ରକୃତିଟା ସେୟା, ସେୟା ପ୍ରକୃତି, ସେଟା ସେୟା ଜନ୍ମଜାତ ସ୍ୱଭାବ, ଏଗୁଡ଼ାକ ବର୍ନ ନେଚର କୁହାଯାଏ, ଏହା ଗପୁ ଆଉ ଗପୁଥିବେ ତାର ବର୍ନ ନେଚର, ଯେତେ ତାକୁ କୁହ ସେ ହବ, ୱାଟର 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 ସବୁବେଳେ ଜନ୍ମଜାତ ସବୁଠାରେ ପ୍ରକୃତି, ଆ ସେଇଟା ଭଗବାନଙ୍କର ଭଜନ ସାଧନ କଲେ ସେବା କଲେ ଯିବ ସମସ୍ତଙ୍କର ୱିକନେସ୍, ତ ୱିକନେସ୍ ପାଇଁ ତ ସ୍ୱରଟା ମିଳିଛି ନା, ଗୋଟେ ଦୁର୍ବଳତା ଅଛି, କାହାର ଖାଇବାର, କାହାର ଶୋଇବାର, କାହାର କଥା କହିବାର, କାହାର ଧନର, କାହାର ସ୍ତ୍ରୀର, ଏ ଜଗତର ଦୁର୍ବଳତା ପାଇଁ ସ୍ୱରଟା ମିଳିଛି, ଆଉ ସେଇଟା କେବଳ ଭଗବାନଙ୍କ ଭକ୍ତିରେ ହିଁ ଯିବ ନା, ଆଉ କୋଉଥିରେ କ'ଣ ବାଟ କିଛି ଅଛି, ତୁମେ କେତେ କ'ଣ କୁଆଡ଼େ କର, ତୁ ତାକୁ ଜଣେ ଭଦ୍ର କହୁଥିବ, ସେ ଭାରି ଭଦ୍ର ଲୋକ ଦେଖିଲ ତାର ଗୋଟେ ଦୋଷ ଥିବ, ଜଗତର ଦୋଷ ଅଛି ବୋଲି ସ୍ୱରଟା ମିଳିଛି, ଛପା ଛପି କରି ତୁମେ ଦୋଷ, ଯେଉଁ ଦୋଷଟା ବାହାରେ ବାହାରୁ ନେଇ ଭିତରେ ବଡ଼ ଦୋଷ ଅଛି, ସ୍ୱର ତାକୁ ମିଳିଛି ମାନେ ତାକୁ ଗୋଟେ ଜାଣିଦେବ, ଏଟା ବଦ୍ଧ ଜୀବଟା, ଆଉ ବାହାରେ ତାକୁ କିଛି ଦୋଷ ଜଣାପଡ଼ୁନି, ଭିତରେ ତାର ଗୋଟେ ବଡ଼ ଦୁର୍ବଳତା କିଛି ଥିବ, ନା ସ୍ୱର କେମିତି ମିଳିଛି, ଆଉ ତାର ତ ତାର ସେମିତି ଆସିଲା, ସେ ପ୍ରେମଟା ପାଇଥାନ୍ତା, ସେ ଭଗବାନଙ୍କ ପ୍ରେମରେ ଆକୃ ଧାର ତାର ଲୋତକ ହୁଅନ୍ତା, ସବୁବେଳେ ପ୍ରେମରେ ସେ ଗଦଗଦ ହୁଅନ୍ତା, ସେଟା ସବୁ କହିଥିଲେ ଆମେ କ'ଣ ମାନୁନୁ, ଆମେ ଶାସ୍ତ୍ର ସିଦ୍ଧାନ୍ତ ଦେଖିବୁ, ସେଇଟା ସେ କଥା ସେ କହୁଛନ୍ତି, ଅଶୁଦ୍ଧ ଚିତ୍ତ ପୁରୁଷ ଶାସ୍ତ୍ରୀୟ କର୍ମ ତ୍ୟାଗ କରି ମଧ୍ୟ ପ୍ରକୃତି ସିଦ୍ଧ ଗୁଣ ଦ୍ୱାରା ଉତ୍ତେଜିତ ହୋଇ, ପ୍ରକୃତି ଏଭଳିଆ ସ୍ୱତନ୍ତ୍ର ରହୁନଥିଲା, ଏଠି କହିଲେ ଅସ୍ୱତନ୍ତ୍ର ରୂପେ ବ୍ୟବହାରିକ କର୍ମ ସକ, ସ୍ୱତନ୍ତ୍ର ତାର ତାର କିଛି ସ୍ୱତନ୍ତ୍ରତା ରହେ ନା, ମନୀଷା କର୍ମ କରିବ କ'ଣ, ତା ଗୁଣଟା ଆସିଲା, ଆଉ ତା ଗୁଣଟା ଆସିଲା, ଗୁଣ ଆସିଲା କ'ଣ ମାନିବ କାହାକୁ, ତା ଲୋଭ ହେଲା, ଲୋଭ ହେଲା କ'ଣ ଚୋରି କରୁ, ଯାହା କରୁ ଟଙ୍କା ପରା ଆଣି ରୋଜଗାର କରିବାକୁ ଅଛି, ଆଉ ଶାସ୍ତ୍ରୀୟ କର୍ମ କ'ଣ ହେଲା, ତୁମେ ଏତିକି କର୍ମ କର ଯାହା ଧନ ମିଳୁଛି ଏତିକିରେ ତୁମେ ରୁହ, ସେ କହିବ ଏଇଟା ମୁଁ କରିବିନି, ଶାସ୍ତ୍ରୀୟ କର୍ମ ମାନିବିନି, ଶାସ୍ତ୍ରୀୟ କର୍ମ ମାନିଲା, ତାର ଯୋଉ ଗୁଣଟା ଆସିଲା ଗୁଣ ହିସାବରେ ଗୁଣ ତାକୁ କ'ଣ କରିବ ଉତ୍ତେଜିତ କରିବ, ସେ କଥା ଭକ୍ତଟା କହିଲା। ସୁତରାଂ ତାହାଙ୍କ ପକ୍ଷରେ ଶାସ୍ତ୍ର ନିର୍ଦ୍ଦିଷ୍ଟ ଚିତ୍ତଶୋଧକ କର୍ମ ତ୍ୟାଗ କରିବା କର୍ତ୍ତବ୍ୟ ନୁହେଁ, ତୁମେ ଶାସ୍ତ୍ର ନିର୍ଦ୍ଦିଷ୍ଟ କର୍ମ ଗୁଡ଼ା ତ୍ୟାଗ କରନି, କର୍ମ କରିଦେବ ତ୍ୟାଗ କରିଦେବ, ତୁମ ଗୁଣ ଦ୍ୱାରା ଗୁଣ ତୁମର ଯୋଉ ଗୁଣ ଅଛି ତୁମେ ସେ ଗୁଣରେ କର୍ମ ଗୁଡ଼ାକ କରିବ, ସେଥିପାଇଁ କୃଷ୍ଣ ଚେତନା କର୍ମଟା ଆମର ସେ ଆଉ କୁହାଯାଏ ଯେଉଁ ଅଣ୍ଡର ଡିରେକ୍ସନ୍ କ'ଣ କୁହାଯାଏ ଆନୁଗତ୍ୟର ସେବାଟା ତା ମାନେ କ'ଣ, ତା ମାନେଟା କ'ଣ, ତୁମର ପ୍ରକୃତି ଗୁଣ ଗୋଟେ ଅଛି, ତୁମେ ସେ ପ୍ରକୃତି ଗୁଣ ସାର୍ ତୁମେ ତୁମର କହି ମୋର ଏଇ ସେବାଟା କରିବି, ସେଟା କରି 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 ସ୍ୱତନ୍ତ୍ରତା ତୁମର ଆସିବ, ସ୍ୱତନ୍ତ୍ର କରି ଫସିଥିବ ଗଲା, ନା ସେଟା ତୁମକୁ ଦିଆ ହବନି, ତୁମର ଗୁଣ କେଉଁଥିରେ ତୁମ ଗୁଣଟା ଶୋଧନ ହବ ସେଟା ଲକ୍ଷ୍ୟ କରାହବ, କେଉଁ ଗୁଣଟା ଗୁଣଟା ଭଗବାନଙ୍କର କାର୍ଯ୍ୟ କଲେ ତାର ପ୍ରଭୁ ସେ ସେବାଟାକୁ ଗ୍ରହଣ କରିବେ, ତାକୁ ସ୍ୱତନ୍ତ୍ର ତୁମେ ଛାଡ଼ଦବ, ଛାଡ଼ିଦେବ ନା ହଇରାଣ ଆଉ, ଗୁଡ଼ି ଗୁଡ଼ି ଦେଖିଛ ନା ଆକାଶରେ ଉଡ଼େ, ଭାବିଲି ଗୁଡ଼ି ଯେଉଁ ଉଡ଼େଇବା, ଗୁଡ଼ି ଉଡ଼େଇଛ କେ, ଗୁଡ଼ି ଉଡ଼େଇଛ, ଗୁଡ଼ି ଉଡ଼େ ଜାଣିଛ ନା କେମିତିକା, ଗୋଟେ କେତେ ଝମିଳା, ପ୍ରଥମେ ଯେଉଁ ଉଠୁଛି ଗୁଡ଼ିଟା, ଗୁଡ଼ିଟା ତୁମେ ତୁମେ ଦୌଡ଼ି ଦୌଡ଼ିଆ ଯିବ, ଆମେ ଛୁଆଟିଲେ ଯେଉଁ ଉଡ଼ଉଥିଲୁ ସେ ଦୌଡ଼ି ଦୌଡ଼ିଆ, ସେ ଧରିଦେ ଦୌଡ଼ି ଦୌଡ଼ି ତ ଛାଡ଼ିବୁ, ଦେଖୁଥିବ ଆଉ ତୁମେ ଯଦି ଗୁଡ଼ି ଉଡ଼ିଆ ନସିଲେ ସେ ଗୁଡ଼ି କଟା କଟି ହୁଅନ୍ତି ନା, ତା ଗୁଡ଼ିକି ଇଏ କାଟିଦେବ, ତା ଗୁଡ଼ିକି ସେ କଟିଗଲା, ସେ ଗୁଡ଼ି କ'ଣ ଗଲା, ଇଏ ମନ ଶୁଖିଲା ବାପା, ଏଇ ଛୁଆଟା ଏଇଠି ଗାଈ ଚରଲା ବେଳେ ମୁଁ ଦେଖୁଥିଲି ଯେ ଆର ବର୍ଷ ଏଇଠି ଗାଈ ଚରୁଥିଲି, ସେ ଛୁଆ ତାର ଅନିଲା କଟିଗଲା, ତାର ମୁଁ ଶୁଖିଗଲା, ହେଲା ଗଲାରେ ଗଲାରେ ଏମିତି କୁଥାଏ, ସେ କୁଆଡ଼େ ଉଡ଼ୁ ଉଡ଼ିକି ଉଡ଼ୁ ଉଡ଼ିକି ପଳେଇଲା, ତା ଅନେ ଅନେ ହାଫ୍ ପ୍ୟାଣ୍ଟ ପିନ୍ଧି ସେଇ ସେଇ ଛୁଆ ଶୁଣିଯାଏ ଛୁଆ, ହାଫ୍ ପ୍ୟାଣ୍ଟ ପିନ୍ଧି ଅନେଇଲା ଅନେଇଲା, ତା ମନ ଦୁଃଖ କରିକି ପଳେଇଲା, ଗଲା ଗୁଡ଼ି କଟିଲା ଆଉ କ'ଣ, ଆକାଶରେ ଉଡ଼ୁଥିଲା ବେଳେ ଖୁସି ଲାଗୁଥିଲା, ହଁ ମୋ ଗୁଡ଼ି ଏତେ ଉଚିତ, ବାପା କଟିବରେ ସେଟା କେମିତି କଟିବ, ତୁ ଯଦି ନ ଟାଣି ପାରିଲୁ କଟିବ ନା, କିଏ କାଟିଦବ ନା ପବନରେ କଟିଯିବ, ଏ ସଂସାର ସେଇଭଳିଆ ଧନ୍ଦା, ତୁମେ ଅଶୁଦ୍ଧଚିତ୍ତ ବ୍ୟକ୍ତି, ତୁମେ କର୍ମ କରୁ 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 କୁଆଡ଼େ ଭାରି ଭଲ ଲାଗୁଥିବ, ଏମିତି ଉତ୍ସାହ କରିଦେଉଥିବ କରିଦେଉଥିବ, ବାବା ଗଲା ଗୁଡ଼ି କଟିଥିବ ଧସ୍କିନ ଗଳିଲ, ଉଡ଼ିଲା ବେଳକୁ ଭାରି ସୁନ୍ଦର ନାହିଁ ଗୁଡ଼ିରେ, କ'ଣ କେତେ ସମୟ ନଷ୍ଟ ସେଗୁଡ଼ାକ, କ'ଣ ଆକାଶରେ ଉଡ଼ୁଛି ଏତେ ଉଚ୍ଚା ଯାଇଛି, ସିଏ ତୋର କ'ଣ ସେଟା, ତାପରେ କାଠରେ ବନ୍ଧା ହେଇଛି, ତାର ପେପର ବାନ୍ଧିଛି, ସେ ତାର ଉଡ଼ୁଛି, ତୋର କ'ଣ ମନଟା ଖୁସି ହେଇଯାଉଛି, ଦେଖିକି ମଣିଷ ଉଡ଼ୁ ନାହିଁ ଗୁଡ଼ି ଉଡ଼ୁଛି, ସିଏ ଭାବୁଛି ମୁଁ ସେତିକି ଉଚ୍ଚାର ଅଛି, ନା ମଣିଷ ଦେଖନା ବୁଦ୍ଧି କେମିତିଆ, କ'ଣ ଭାବିଲେ ଉଚ୍ଚ ନା ନାହିଁ, ତୁମେ ଯେଉଁ କର୍ମ କରି ଦେଖେଇ ଦେଉଛ ମୁଁ ଏମିତିଆ, ସେ ଘରଟା ଠିଆ କରିଦେଲା, ସେ ଘର ଠିଆ ହେଇଛି ନା ତୁମେ ଠିଆ ହେଇଛ, ସେତିକି ଉଚ୍ଚା ପାଞ୍ଚତାଲା ଘର ମାନେ ମଣିଷ ଭାବୁଛି ମୁଁ ପାଞ୍ଚତାଲା ଠିଆ ହେଇଛି, ମଣିଷ ଭ୍ରମ ଏଗୁଡ଼ା ମାୟାଟା କ'ଣ, ମାୟାଟା କ'ଣ ମଣିଷ ବୁଝିପାରୁଛି, ମାୟାଟା ବୁଝିବା ଭାରି କଷ୍ଟ ନା, ଭଗବାନ ବୁଦ୍ଧି ନଥିଲେ ମୋଟେ ବୁଝିପାରିବେନି, ମୋର 10 କୋଟି ଟଙ୍କା ସମ୍ପତ୍ତି, 10 କୋଟି ଟଙ୍କା କାଗଜ ଗୁଡ଼ାକ, ତୁ ତ ରୁଟିଟା ଖାଇବୁ ଆଉ 10 କୋଟି ଦିନ ତୋର କ'ଣଟା ଅସୁବିଧା ଅଛି, ତୁ ରୁଟିଟା ଖାଇବୁ ନା ଆଉ କ'ଣ 10 ପ୍ଲଟ 50 ପ୍ଲଟ ପକେଇଥା ପକେଇଥା ବାପା, ମାଟି ତ ମାଟି ଆଉ ମାଟିର ମୂଲ୍ୟ ମାଟି ଆଉ, ତୋର ରହିବୁ 6 ଫୁଟ 10 ଫୁଟ ବାଇ 10 ଫୁଟ ଘରେ, ପୁଣି ଶୋଇବୁ 3 ଫୁଟ ବେଡ୍ ଭିତରେ, କିନ୍ତୁ ପ୍ଲଟ୍ ଅଛି 25ଟା, ଆମ 25ଟା ପ୍ଲଟ୍ରେ କ'ଣ ଶୋଇବୁ ନା କ'ଣ, ଗୋଟା ହାତରେ ଗୋଡ଼ ପକେଇବୁ, ଗୋଟା ହାତରେ ମୁଣ୍ଡ ପକେଇବୁ ନା କ'ଣ, ଇଏ ମଣିଷର ମାୟା ପାଇଟା, ଘର କରିଦେବ ମୋର 3 ତାଲା ଘର, ଏ 3 ତାଲା ଘର ତୁ କ'ଣ 3 ତାଲା ଘର, ତୋର ଗୋଡ଼ଟା 3 ତାଲା ନା ମୁଣ୍ଡଟା 3 ତାଲା, ଏଇଟା ଚିତ୍ତବୃତ୍ତିଟା ଗୋଟେ ଅହଂକାର ଚିତ୍ତବୃତ୍ତି ନା, ଯିବୁକୁ ତ ମାୟା ପୁରା ଧରିଦେଇଛି ନା, ପ୍ରଭୁ ଏତେ ରାଗୁଛନ୍ତି ସବୁ ଇଂଲିଶ ପ୍ରଭୁଛନ୍ତି ସିମ୍ପୁଲ ବହୁତ ରାଗୁଛନ୍ତି, କାହିଁକି ସେ ନଟ୍ ବୋଲ୍ଟ ଗୁଡ଼ା ସବୁ ପ୍ରଡ୍ୟୁସ୍ କରୁଛ, ସେ ଖାଇକି ତମେ ବଞ୍ଚିବ, ଆମର କ'ଣ ଦରକାର, ଆମର ସିମ୍ପୁଲ ଲିଭିଂ ଦରକାର, ପ୍ରଭୁ ସେମାନେ ଡାକିଦିଅ, ସେ କହୁଛନ୍ତି ପ୍ରଭୁ କ'ଣ ଆମେ କହିଦେବ ଇଣ୍ଡଷ୍ଟ୍ରି ଗୁଡ଼ା ବନ୍ଦ କରିଦିଅ, ପ୍ରଭୁ ମୋତେ ଦେଇଦିଅ ମୁଁ ମ୍ୟାନେଜ୍ କରିବି, ପ୍ରଭୁ କହୁଛନ୍ତି ସେମାନେ ଜାଣନ୍ତି ନା ମ୍ୟାନେଜ୍ କରିବା, ସେ ନଷ୍ଟ କରିଦେବେ, ସେ କହୁଛନ୍ତି ପ୍ରଭୁ ତାହେଲେ ଆମେ କ'ଣ କ'ଣ କରିବା, ପ୍ରଭୁ କହିକି ହସୁଛନ୍ତି, ସେ ଏତେ ଇଣ୍ଟରେଷ୍ଟ ଅଛି ନା ଆମକୁ ଦେଇଦିଅ, ପ୍ରଭୁ କହୁଛନ୍ତି ଆମକୁ ଦେଇଦିଅ ଆମେ ମ୍ୟାନେଜ୍ କରିବୁ, ପ୍ରଭୁ ସେ କହୁଛନ୍ତି କେମିତି ମ୍ୟାନେଜ୍ କରିବା, ପ୍ରଭୁ କହୁଛନ୍ତି ଦେଖ ମୁଁ କେମିତି ବିବିଟି ମ୍ୟାନେଜ୍ କରୁଛି, ମୁଁ କେମିତି ଧୂପ ବ୍ୟକ୍ତି, ଆମର ଇନ୍ସେନ୍ସ ଥିଲା ନା ପ୍ରଭୁପାତ ଥିଲା ଗୋଟେ ସ୍ପିରିଚୁଆଲ ସ୍କାର, ସେଇଟା ହେଉଛି ଆମର ପ୍ରଥମ ଧୂପ, ମନ୍ଦିରଟା ସେଥିରେ ଚାଲିଥିଲା ଆଉ, ପ୍ରଭୁପାତ ଶିଷ୍ୟମାନେ ଯାହା କରିକି ଯାଇ ତୁମେ କ'ଣଟା କରୁଛ ଯେ, ତୁମ ଷ୍ଟାମ୍ପ ଅଛି ପହଞ୍ଚିବା ବେଳକୁ କେଉଁ ଗୃହ ସ୍ଥାନରେ 500 ଦେଇଦେଉଛୁ, କେଉଁ 300 ଦେଇଦେଉଛି, ହାତ ମାରି ଦେଉଛୁ, ଯୁଆଡ଼େ ଗଲେ ହାତ ପକେଇଦେଲେ ତୁମକୁ ପଇସା ମିଳିଯିବ ବର୍ତ୍ତମାନ, ସେତେବେଳେ ସେ ଯାହା କରିଛନ୍ତି ବିଦେଶୀମାନେ ତାଙ୍କ ଗୋଡ଼ ଚାଟିଆ କରିଛି ବର୍ତ୍ତମାନ ସମସ୍ତେ ଇସ୍କନ ଭକ୍ତ, ତାଙ୍କ ଜୀବନଟାକୁ ଦେଇଦେଇଛନ୍ତି ସେମାନେ, ଦିନ ରାତି 24 ଘଣ୍ଟା ସେମାନେ ଖଟୁଥିଲେ, ପ୍ରଭୁପାତ କହିଛନ୍ତି ମାନେ ଗୁରୁ କହିଲେ ଆଉ ସ୍ପିରିଚୁଆଲ ସ୍କାର, ସେତେବେଳେ ବିଦେଶରେ ଚଳିବା ଘର ଭଡ଼ା ଦବା ଏତେ ଭକ୍ତ, ସେଠି ମାତାଜୀମାନେ ଯିଏ ଆସିଲେ ସେ ପ୍ରଭୁ ସମସ୍ତଙ୍କୁ ଆଲାଉ କରିଥିଲେ ଆଉ, ସମସ୍ତେ ଝିଅଟା ତାଙ୍କ ଅବସ୍ଥା ଦେଖିଲେ ପ୍ରଭୁପାତ କାନ୍ଦି ପକାନ୍ତି, ଆରେ କୃଷ୍ଣ ଚେତନା ଗୋଟେ ଜୀବଟା ଆସିଛି ଭଗବାନଙ୍କୁ ଛାଡ଼ିକି, ଏଟା ଆତ୍ମାଟା ନା, ସେ ନାରୀଟା ହେଲା କ'ଣଟା ହେଲା, ସେ ଆତ୍ମାଟା ନୁହେଁ କି, ସେ କ'ଣ କଷ୍ଟ ପାଉନି, ତୁମେ ଖାଲି ପୁରୁଷ ଗୁଡ଼ା ବଞ୍ଚିଯିବ, ସେ ଗୋଟା ମରିବ ନା କ'ଣ, ପ୍ରଭୁପାତ ଯେତେବେଳେ ସେ ଯେଉଁ ଗୋବିନ୍ଦ ଆଦି ପୁରୁଷ ବାଜେ, ମୁଁ ବି ତ ନୂଆ ଥିଲି ଏସବୁ ବ୍ରହ୍ମଚାରୀ ଫଞ୍ଚି ଶୁଣିଲି, ପ୍ରଥମେ ଗୋଟେ ମାତାଜୀ ଟିମ୍ଟା କ'ଣ ଆମ ମୁଣ୍ଡରେ ଆଉ ଏତେ କିଛି ମୁଁ ଭାବେନି, ଆଚାର୍ଯ୍ୟ ଯାହା କହିଲି ମୋର ମାନିନି, ମୁଁ ଏବେ ସେଇଟା ଶୁଣିଲି, ପଢ଼ୁଥିଲି ପ୍ରଭୁପାତ ସେ କଥା କହୁଛନ୍ତି, ତୁମେ କ'ଣ ସେ ଜଣେ କମ୍ପ୍ଲେନ୍ କରୁଛନ୍ତି, ଆମେ ବ୍ରହ୍ମଚାରୀ ଲୋକ, ଆମେ ସେ ସକାଳୁ ଗୋଟେ ମନ୍ଦିର ଖୋଲୁ ଖୋଲୁ କ'ଣ ଶୁଣିବୁ ଗୋବିନ୍ଦ ଆଦି ପୁରୁଷମ ତମଂ ଭଜାମି, ସେ ଯୋଉ ବେଣୁ କୁଣନ୍ତ ରବିନ୍ଦ ଦଲା ୟତାକ୍ଷମ ସେ ଯୋଉ ଗାଇଛନ୍ତି ପ୍ରବଚନ ଭଲ, ଆରେ ଆତ୍ମଦୃଷ୍ଟିରେ ଦେଖୁଛନ୍ତି ନା ସେ ପ୍ରବାଦ କଲେ, ସେ କ'ଣ ଆମେ ସେ ସନ୍ନ୍ୟାସୀ କହୁଛନ୍ତି, ଆମେ କ'ଣ ଆଜ୍ଞା ସକାଳୁ ଏଇଟା ଶୁଣି ପ୍ରବାଦ କଲେ, ତୁମେ ଯଦି ସେମିତି ହଉ ତୁମେ ଜଙ୍ଗଲକୁ ପଳାଅ, ତୁମେ ବଣକୁ ପଳାଅ, ପଳୁ ନା ବଣ ପ୍ରବାଦ କହୁଛନ୍ତି, ଆତ୍ମାଟା ସେତେବେଳେ ସବୁ ନାରୀମାନେ ସବୁ ମା ଝିଅମାନେ ଏବେ ବି ସବୁ ବିଦେଶ ତୁମେ ଜାଣ ଦେଖିବ ଝିଅମାନେ ସବୁ ରହିଛନ୍ତି, ତାଙ୍କ ଦୁଃଖ ଶୁଣିଲେ ତୁମେ ତମ ଛାତି ଇଏଟା ତୁମେ ସ୍ୱାର୍ଥର, ମୁଁ ବାବା ଯେ ମୋର ଖାଇବି କି ମୋର ମଠରେ ବଞ୍ଚିବି, ମୁଁ ବ୍ରହ୍ମଚାରୀ ମୁଁ ଏଠି କାହାକୁ ପୁରେଇ ଦେବିନି, ଏଗୁଡ଼ା କ'ଣ ଏଗୁଡ଼ା ସବୁ ତୁମେ ଆତ୍ମଚେତନ ନାହିଁ, ତୁମେ ଭଗବାନ କ'ଣ ପାଇବ, ତା ଦୁଃଖ ଶୁଣିଲେ ତୁମ ଛାତି ଫାଟିଯିବ। ସେ ବିଦେଶ ଯାଇଥିଲେ ସେ ଯୋଉ ନିମାୟପୁର, ମୁଁ ବହୁତ ଭଲ ପାଏ, 65 ଏକର ଜାଗା, ମୁଁ ସୂର୍ଯ୍ୟମୁଖୀ ଚାଷ ହୁଏ, ବିଲ ଫାଙ୍କା କେହି ଏଠି ନାହାନ୍ତି, ଗାଁ ବୁଲେ ସବୁ ଆରାମ ମୋତେ ଲାଗେ, ଫାଙ୍କା ଜାଗା ମୋତେ ଭଲ ଲାଗେ। ମାତାଜୀଟା ଆସିଲା 65, ହଁ କେତେ ହେଲାଣି, 40-45 ବର୍ଷ, 40 ବର୍ଷ 45 ବର୍ଷ, ମୁଁ ଯାହା ତାକୁ ପଚାରେ ଖାଲି, କୋଉଠି ତମ ଘର, ତମ ବାପା କ'ଣ, ତାଙ୍କ କିଛି ନାହିଁ, 17-18 ବର୍ଷ ସବୁ ପଳେଇ ଆସିଛନ୍ତି, 17-18 ବର୍ଷରୁ 40 ବର୍ଷ ପଚାର, ସେମାନେ ସବୁ ବୁକ୍ ଡିସିସନ୍ କଲେ, ଆମେ ଯଦି ଚାଲୁଛ ତୁମେ ସ୍କୁଲରେ ରହିଯାଉଛ, ମନ୍ଦିର ରହିଯାଉ, ବିଦେଶରେ କ'ଣ ସ୍କୁଲ ମନ୍ଦିର ରହିଯିବ ନା କ'ଣ, ହେଠି ସ୍କୁଲ ଅଛି ନା ମନ୍ଦିର ଅଛି ନା, କେଉଁଠି ତୁମକୁ ଛାଡ଼ିବେ, ଷ୍ଟ୍ରିଟ୍ ରାସ୍ତା କଡ଼ରେ ଶୋଇବ, ସେ ଗାଡ଼ି ଭିତରେ ରାସ୍ତା କଡ଼ରେ ଶୋଇବେ, ରାସ୍ତା କଡ଼ରେ ଏଣେ ଥଣ୍ଡା ପ୍ରଚୁର, ରାସ୍ତା କଡ଼ରେ ଯେଉଁ ବାଥରୁମ୍ ଥିବ ହେଁ ଟ୍ରକ୍ ବାଲା ଲଗେଇବେ ନା, ତାଙ୍କ ଟ୍ରକ୍ ଫ୍ରକ୍ ସବୁ ଲାଗେ, ସେ ବାଥରୁମ୍ ନା ତାଙ୍କର ପାର୍ଟିକୁଲାର, ତା ରାସ୍ତାରେ କି ପାଣି ଟ୍ୟାପ୍, ସେଇଥିରେ ସେ ଗାଡ଼ିରେ ଶୋଇବେ, ପୁରୁଷ ସ୍କ୍ରିନ୍ ଟାଣିଦେବେ, ପୁରୁଷ ସେପଟେ ଶୋଇବେ, ମାତାଜୀମାନେ ସେପଟେ ଶୋଇବେ, ସାଙ୍ଗେ ସାଙ୍ଗେ ପୁଣି ଦୁଇ ଦୁଇଟା ବସ୍ ଥାଏ, କେତେବେଳେ ମାତାଜୀମାନେ ଗଲା ବସ୍ ରୁଣ ପୁରୁଷ, ସେ ଟ୍ୟାପ୍ ସକାଳୁ ସକାଳୁ ସେଠି ପାଣି ୟୁଜ୍ କରିବେ, ସେ ବାଥରୁମ୍ କହିଲେ ଆମେ ବେଳେବେଳେ ବାହାରକୁ ପଳାଉ, ବାହାରି ଯିବା ତାଙ୍କ ଦେଶର ନିୟମ ନାହିଁ, ଦେଖିଦେଲେ ଆମର ଫାଇନ୍ କରିଦେବେ। ସେମାନେ ଏତିକି କଷ୍ଟ କରି ସବୁ ମନ୍ଦିରରେ ଆଣି ପଇସା ଦେଇଛନ୍ତି, ରାସ୍ତା କଡ଼ରେ ସେ ଗାଡ଼ି ଭିତରେ ଥଣ୍ଡାରେ ଶୋଇବେ, ବରଫରେ ଗୋଟେ ଗାଡ଼ି ହେଇକି ତାଙ୍କ ଡ୍ରେସ୍ ପିନ୍ଧିକି ଶୋଇବେ, ଉଠିବେ ସକାଳୁ ବ୍ରସ୍ ଫ୍ରସ୍ କରିକି ପାଣି ଢାଳଲୋଳି ହେଇକି ବାହାରକୁ ବାଥରୁମ୍ ଯାଇକି ପୁଣି ଆସିକି ପୁଣି ବୁକ୍ ଡିସିସନ୍ କରିବେ। ସେ ମାଆଟାକୁ ପଚାରୁଥିଲି ମୁଁ, କ'ଣ କ'ଣ କଥା, ମୋତେ ଖାଲି ଡର ଲାଗୁଛି, ମୁଁ କେମିତି ବଞ୍ଚିବି ନା, ମୁଁ ଟିକେ ବିବାହ ହେବି, ମୁଁ ଶୁଣିଲା ତୁ ବିବାହ ହବ ମା, ତୁ ଏତେ ବୟସର କାରଣ ବିବାହ ପାଇଁ ତାଙ୍କ ପାଇଁ ଚାଲିନି, ତାଙ୍କ କିଏ ବିବାହ ହବ, ଝିଅ ପିଲା ଅଧିକା ଭକ୍ତ, ପୁଅ ପିଲା କମ୍ ଭକ୍ତ, ମାନେ ତୁ ତୋର ମୁଣ୍ଡରେ କାହିଁକି ତୁମେ ସତ ଏତେ ବୟସ ହେଲାଣି, ତୁ ଆଗରୁ କାହିଁ ବିଭାରୁନୁ, 40 ଇୟର୍ ହେଇଗଲାଣି କାହିଁ ବିଭାରୁନୁ ଆଗରୁ, ବୋଲେ କାରଣ ଏଠି ଗୋଟେ ବାତାଜୀରେ ଥିଲା, ତାର କ'ଣ ମୁଣ୍ଡକୁ ଅସୁବିଧା ହେଲା, ସିଏ ତାର ଗୋଟେ କ'ଣ କରିଦେଲା, ସୁଇସାଇଡ଼ କରିଦେଲା, ମୋତେ ସେଇଟା ଦେଖିଲା ଡର ଲାଗୁଛି, ମୁଁ ନାଇଁ ସିଏ କରିଦେଲା ବୋଲି ତତେ କାଇଁ ଡର ଲାଗୁଛି, ମାନେ କେତେ କଷ୍ଟରେ ଜଣେ ଭକ୍ତି କରୁଛି, ସେମାନେ ଜପ କରୁଛନ୍ତି ଭଜନ କରୁଛନ୍ତି, ତାଙ୍କ କେହି ନାହିଁ ନା, ଆମର ଆମର କ'ଣ ଆମର ସୁପରିବାର, ଏ ମଉସା ଫୋନ୍ କରେ, ମଉସା ଆମର ସବୁ ସମ୍ପର୍କ ଅଛି ନା, ମଉସା ହେ ମୋ ନାତୁଣୀଟା ମୋ ଝିଅଟା କିଏ ଗୋଟେ ଗାଁର ଗାଁର ଲୋକ ରଖିଦେବେ କି ନାହିଁ, ଏ ଆଜିକାଲି ଯେଉଁ ସ୍କୁଲରେ କ'ଣ ରହୁଛନ୍ତି ଆଶା ଆଉ କ'ଣ ଅଙ୍ଗନବାଡ଼ି, ସେ ସବୁ ବେଶୀ ଏ ଯେଉଁ ସ୍ୱାମୀମାନେ ଚାଉମ ଛାଡ଼ି ଦେଇଛନ୍ତି, ବିଧବା ଏମାନେ ଫାଷ୍ଟ ଦିଆହେଉଛି ନା ପ୍ରାୟୋରିଟି ଆଉ ନା, ନାଇଁ କାହିଁ ଦିଆହେଉଛି, ଭାରତବର୍ଷରେ ଅଛି ନା ଏମାନଙ୍କୁ, ତାଙ୍କ ଦେଶରେ ସେଇଟା କିଛି ନାହିଁ, ତୁ ମଲୁ କେତେ ଗଲୁ କେତେ, ମୋ ବାପ ପୁଅ ତ ପଚାରିବନି, ବାପା ତ ପଚାରିବନି, ବାପା ଖୋଜିବି ନାହିଁ କୁଆଡ଼େ ଗଲା ଛୁଆ, ସେମାନେ ସେଇ ଲେବୁଲ୍ରେ ଆସିକି ସାଧୁଙ୍କୁ ସାହାଯ୍ୟ କରୁଥିଲେ, ପ୍ରଭୁଙ୍କୁ ସାହାଯ୍ୟ କରୁଛନ୍ତି ସବୁ, ଆମେ କ'ଣଟା କରୁଛେ ଯେ ବହୁତ ବଡ଼ ବଡ଼ କଥା କଟା କହୁଛୁ, ଏଇଟା ସବୁ ସେଟ୍ଅପ୍ କରିଦେଇଛି ପ୍ରଭୁପାତ, ତୁମେ ଖାଲି ନାଁଟା କରିଦେଇକି ହୋହାଲା କରି ଗୋଟେ ମନ୍ଦିର ଠିଆ କରିଦେଇକି ନା ଆମେ ବଡ଼ ବାବା ହେଇଗଲୁ, କ'ଣଟା କରୁଛ ତୁମେ, ବହୁତ ସେମାନେ ଏଗୁଡ଼ା ସବୁ କରିଛନ୍ତି ଭଗବାନଙ୍କ ପାଇଁ, କର୍ମଟା କେଉଁ କଥା ମେଡ଼ିକ ପଳେଇ ଆସିଲି, ହଁ ଆତ୍ମାଟା କର୍ମଠ, ଚିତ୍ତ ଶୁଦ୍ଧକ, ତୁମେ ଯଦି ଭଗବାନ ପାଇଁ କର୍ମ ନ କରିବ ତୁମେ ଚିତ୍ତ ଶୁଦ୍ଧି ହେଇପାରିବନି, କେବେ ହେଇପାରିବନି, ଅଶୁଦ୍ଧ ଚିତ୍ତ ବ୍ୟକ୍ତି ସେ କର୍ମ ତ୍ୟାଗ କଲେ ବୈଦିକ କର୍ମ ତ୍ୟାଗ କରିବ, ଶାସ୍ତ୍ରୀୟ କର୍ମକୁ ତ୍ୟାଗ କରିକି ଗୁଣ ଦ୍ୱାରା ଉତ୍ତେଜିତ ହୋଇକି କର୍ମ ଗୁଡ଼ାକ କରିବ, ଗୁଣ ଦ୍ୱାରା ଉତ୍ତେଜିତ କର୍ମ ଗୁଡ଼ାକ କରିବ, ତାକୁ କିଛି ଉପାୟ ନାହିଁ, ଆଉ ସେଥିପାଇଁ ସବୁ ଆଚାର୍ଯ୍ୟ ମାନେ କମ୍ ପରିଶ୍ରମ କରିକି ସବୁ ସିଷ୍ଟମ୍ ସେଟ୍ଅପ୍ କରିଛନ୍ତି, ଆଉ ତା ଭିତରେ ତ ଏସବୁ ଅସଂସ୍କାର କିଏ ଆସିଲା, କୁଆଡ଼େ କ'ଣ କାମ କଲା, ସବୁ ବଦନାମ ହେଲା, ଆଉ ସେଥିପାଇଁ ଆମେ ସବୁ ଆମେ ତ ସବୁ ନୂଆ ଥିଲୁ, ଆମେ ସବୁ ବୁଝିପାରୁନଥିଲୁ ନା, ସାଙ୍ଗେ ସାଙ୍ଗେ ହଁ ଠିକ ଅଛି ତୁମେ ବିବାହ ଯା ବିବାହ ଯା, ଯେତେବେଳେ ପ୍ରଭୁ ଥିଲେ ତାଙ୍କୁ ସବୁ ମ୍ୟାରେଜ୍ କରିଦେଉଥାନ୍ତି, ଯାହା ବିବାହ ଯା କାହିଁ ତାକୁ ଯେମିତି ଅବସ୍ଥା ମୁଁ ସନ୍ନ୍ୟାସୀ କରିବ, ସେ କ'ଣଟା କରିବ, ଏହା ପ୍ରଭୁ ଶ୍ଳୋକ ଆସିବ, ସେ କଥାଟା କର୍ମେନ୍ଦ୍ରାଣୀ ସଂଜମ୍ୟମ୍ ହେବନି। ତାର ଅଧିକାରଟା ଅଛି, ସେ ଅଧିକାର ସେ ତାକୁ ସ୍ଥାନ ଦେଇଦେବା। ଜୀବନ ଏଇଟା କ୍ରମଶୋଧନ ଜିନିଷଟା ଆଉ ଆଜୀବ ତ ସେମିତି କିଛି ଚେଷ୍ଟା କଲେ ତାର ପାରିବନି, ତାର କର୍ମଟା କରିବ ସିଏ ଆଉ, ଆଉ କର୍ମ କେମିତି କରିବ ନା ସ୍ୱଭାବ, ତାର ଯେଉଁ ଗୁଣର ପ୍ରାଧାନ୍ୟ ଅଛି ସେଇ ଗୁଣ ସେ କର୍ମ କରିବ। ତ ଇଏ ସବୁ ଲାଗିବ ଅର୍ଜୁନକୁ, ଅର୍ଜୁନଙ୍କୁ ଇଣ୍ଡିକେସନ କରିକି ସବୁ ଭଗବାନ କହୁଛନ୍ତି, ଅର୍ଜୁନ ତୁମେ ଯେଉଁ କହୁଛ ସନ୍ୟାସୀ ହେଇଯିବ ଠିକ୍ ନୁହେଁ, ଆଉ ତାଦ୍ୱାରା ଆମକୁ ସବୁ ଶିକ୍ଷା ଦେଉଛ। ତେଣୁ ଗୁଣର ପ୍ରାଧାନ୍ୟତା ରହିଛି, ଆଉ ଗୁଣ ଶୋଧନଟା କେମିତି ହବ ଭଗବାନଙ୍କର, ପ୍ରଭୁଙ୍କ ପାଇଁ କର୍ମ କଲା ପରେ ହବନି। ଆଉ ବିଶେଷ କରି ଆମର କୃଷ୍ଣ ଚେତନାର କର୍ମ ଗୁଡ଼ିକ ସବୁ ହେଉଛି ସାତ୍ୱିକ କର୍ମ, ଏଇଟା ବେଶୀ କାମ ଜିନିଷଟା ସାତ୍ୱିକ। ଆଉ ଏଇଟା କାହିଁକି ଏଇଟା କୃଷ୍ଣଙ୍କ ପାଇଁ ସବୁ କରାହଉଛି, ଆଉ ସେଇଠୁ ଜଣେ ଷ୍ଟାର୍ଟ କରିବ ଭକ୍ତିଟା। ରଜସିକ ଗୁଣ ରହିଛି ତାର, କିନ୍ତୁ ସେ ରଜ ଗୁଣରେ ସେ କର୍ମଟା କରୁଛି, କିନ୍ତୁ କାହାର କାମ କରୁଛି, ଭଗବାନଙ୍କ କାମ କରୁଛି। ତେଣୁ ପ୍ରଭୁ ଯଦି ତାକୁ ସେ ନିଷ୍କାମ ଭାବରେ ପ୍ରଭୁ କିଛି ଗ୍ରହଣ କଲେ ତାର ସତ୍ୱ ସାତ୍ୱିକ ଭାବନା ଆସିବ। ସେଇଟା ଆଣି ଆସିବା ପାଇଁ କେତେ ପ୍ରକାର ବ୍ୟବସ୍ଥା କରାଯାଇଛି, ପ୍ରସାଦ ଦିଆ ହେବ, ପ୍ରସାଦ ଖାଇବ, ଅଲଗା ଜିନିଷ ଖାଇପାରିବନି, ମଙ୍ଗଳାରତୀ ଆସିବ, ଭଗବାନ ଦର୍ଶନ କରିବ, ନାମକୀର୍ତ୍ତନ କରିବ, ଜପ କରିବ, ଆରତୀ ଦର୍ଶନ କରିବ, ତୁଳସୀ ସେବା କରିବ, ଏତେ କଲା ପରେ ଉତ୍ପାଦ ଭଣି ମୁଣ୍ଡରେ ବାହାରୁଛି। ଆଉ ଗୁଣରେ କେତେ ପ୍ରକ୍ରିୟା ଅଛି, ଆଉ ବାହାର ଲୋକଙ୍କୁ ଆମେ କ'ଣ କହିବା, ବାହାର ଲୋକ ଆମେ କ'ଣ କହିବା, ବାହାରକୁ ତ ପୁରା ଟିଭି ମୋବାଇଲ ଯେଉଁ ନାରୀ ଧନ ସବୁଥିରେ ବୁଡ଼ିକି ରହିଛନ୍ତି, ସବୁଥିରେ ବୁଡ଼ିକି ରହିବା ଲୋକ କ'ଣ କହିବା, ସେମାନେ ଆମ ଦୋଷ ଦେଖି ଦେଉଛନ୍ତି। ଶିଶୁମାନେ ଜାଣନ୍ତିନି କାହିଁକି, ସେମାନେ ଗୁଣ ଭିତରେ ଅଛନ୍ତି ନା, ସେ କ'ଣ ଆଉ ଜାଣିପାରୁଛନ୍ତି କି? ଏଇଟା ତ ଭଗବାନ ସେଟା ମନା କରୁଛି, ତୁମେ ଶାସ୍ତ୍ରୀୟ କର୍ମ ଗୁଡ଼ିକ କରିକି ତୁମେ ଚାଲ। ଆମର ପାଇଁ ଶାସ୍ତ୍ରୀୟ କର୍ମ ଏଇଟା, ଆମକୁ ଆଚାର୍ଯ୍ୟ ପ୍ରିନ୍ସିପଲ ଯେଉଁଗୁଡ଼ିକ ରହିଛି ତାକୁ ଷ୍ଟ୍ରିକ୍ଟଲି ଆମେ ଫଲୋ କରିକି ଚାଲିବା। କୃପା ମିଳିଗଲେ, ଭଗବାନଙ୍କର କୃପା, ଗୁରୁ ବୈଷ୍ଣବଙ୍କର କୃପା ମିଳିଗଲେ ଆମେ ପାର ହେଇକି ଯିବା। ହରେ କୃଷ୍ଣ, ଜଗଦ୍ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ବ୍ରହ୍ମାନନ୍ଦେ।